ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतम् दशम स्कंद 50 अध्याय श्लोक 37। शंखदंतु भयनेदो शंखदंतु भयनेदो भेरी तुर्याणि अनेकशः भेरी तुर्याणि अनेकशः वीणा वेणु मृदंगानि वीणा वेणु मृदंगानि ऊरं प्रविशति प्रभो ऊरं प्रविशति प्रभो। शंखदुंदु भयनेदु बेरी तुर्याणि अनेकशः वेणु वीणा वेणु मृदंगानि ऊरं प्रविशति प्रभो। शंखदुंदु भयनेदु बेरी तुर्याणि अनेकशः वीणा वेणु मृदंगानि ऊरं प्रविशति प्रभो। शंखदुंदु भयनेदु बेरी तुर्याणि अनेकशः वीणा वेणु मृदंगानि ऊरं प्रविशति प्रभो। शंखदुंदु भयनेदु बेरी तुर्याणि अनेकशः वीणा वेणु मृदंगानि ऊरं प्रविशति प्रभो। हरे कृष्ण उपस्थ भक्त सहजान बंद मातृबंद आपण मन को आम मथुरार विषय जो कथा चलते भागवत दशम स्कंद 50 अध्याय श्लोक 37 आम से कथा को स्वागत जनावु। वर्तमान जो युद्ध चलता युद्धर अवसान हो गला 50,30,000 सैन्य आखि पिछड़ा के सब मृत्युवरण कले रक्तर नदी बहीगला गोटे ह्रद हो गला। यही भाव में समस्त मृत्युवरण कलापर इकुटिया फेरिले मगध राजा सम्राट जरासंध 10,000 हाथ में बल रही सी एकुटिया मन मन चिंता कौन करवा यह भाव में जाऊँगी मथुरार बिहार जाने सुखदेव गोस्वामी विषय वर्णना कले ना कहीं से कौन कले कौन चिंता कले कौन कले कौन ना कौन सब ये सब चिंता कर बर्तमान सुखदेव गोस्वामी से विषय वर्णना करना सुखदेव गोस्वामी आ गए प्रसंग आसमान भगवान कथा कह जा कृष्ण बलराम तेणु एम जो कृष्ण बलराम सब जीतीगला समस्त सैन्य मान सहित बर्तमान प्रवेश कर मथुरापुरी को गत श्लोक से मुकुंद मुकुंदो अपि अक्षतो बलो मुकुंद भगवान मुकुंद सी समस्त मुक्ति प्रदान कर दे पारती आर सब मैंने सैन्य रही कहीं क्षति हे अक्षत बलो निस्तीर्ण रिबड़ार्णव निस्तीर्ण इव अल अर्णव निश्चित इव बल बड़ बल बलर सगर को पार हो गले से अल्प किसी जन सैन्य थे अल्प किसी सैन्य एवं विकीर्ण कुसुमे त्रिदशी अनुमोदित तेणु तुम्हारे सब मथुरावासी मैंने सब पुष्पवृष्टि कर मथुरै उपसंगम्य विजरै मुदितात्म भी मात्र मथुरावासी मान सहित मिली तर मथुरावासी मैंने तांकर जो ज्वर थर जो उद्विग्न थे से मुक्त हेले उपगीयमान विजय सुतमागत बंदी भी उपगीयमान विजय ये विजय भगवान जो विजय है ଏଠି ଭଗବାନ ଅଛନ୍ତି ସେଠି ସବୁବେଳେ ବିଜୟ ହେବ। ଭଗବତ ଗୀତାରେ ସଞ୍ଜୟ କହିଲେ ସେ କଥା ଅନ୍ତିମରେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାଞ୍ଚ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତିର୍ମତିର୍ ମମ। ଅଠର ସ୍କନ୍ଦ ଭଗବତ ଗୀତା ଅଠର ଅଧ୍ୟାୟ ବାସ୍ତରି ଶ୍ଳୋକରେ ଅଠସ୍ତରୀ ଶ୍ଳୋକରେ ଏଇଟାକୁ ସଞ୍ଜୟ କହୁଛନ୍ତି। ଜଣେ ଭଗବାନଙ୍କ ଭକ୍ତ ହେଇଗଲେ ସେ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୋଇଛନ୍ତି। ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୋଇଛନ୍ତି ମାନେ କ'ଣ ଭବିଷ୍ୟତରେ ହେବ ସେଇଟା ମଧ୍ୟ ସେମାନେ ଜାଣିପାରିବେ। ତେଣୁ ସେ ସମୟରେ ଏମାନଙ୍କ ବିଜୟ ହୋଇନଥିଲା, କିନ୍ତୁ ସଞ୍ଜୟ କହିଦେଲେ ଯେଉଁଠି ଭଗବାନ ଅଛନ୍ତି ଯତ୍ର ଯୋଗେଶ୍ୱର କୃଷ୍ଣ, ଯେଉଁଠି ଭଗବାନ ଯୋଗର ଈଶ୍ୱର, ସେ ସବୁକିଛି ତାଙ୍କର ଯୋଗ ସିଦ୍ଧି ରହିଛି, ତାଙ୍କର ଯୋଗ ସିଦ୍ଧି ସେ ପ୍ରଦାନ କରନ୍ତି। ଯୋଗ ସିଦ୍ଧି ତାଙ୍କର ଅଛି ଯେ ତା ନୁହଁ, ସେ ଯୋଗ ସିଦ୍ଧିର ଈଶ୍ୱର ସେ ଯୋଗ ସିଦ୍ଧି ପ୍ରଦାନ କରନ୍ତି। ଏବଂ ଯେଉଁଠି ତାଙ୍କର ଭକ୍ତ ରହିଛି ଯତ୍ର ପାଞ୍ଚ ଧନୁର୍ଧର ସେଠି ତତ୍ର ଶ୍ରୀ, ସେଠି ସବୁକିଛି ସୌନ୍ଦର୍ଯ୍ୟ ବା ସବୁକିଛି ଐଶ୍ୱର୍ଯ୍ୟ, ତତ୍ର ଶ୍ରୀ ବିଜୟ, ସେଠି ସବୁବେଳେ ବିଜୟ ରହିବ। ଏବଂ ଭୂତି, ଭୂତି କହିଲେ ଯେତେ ପ୍ରକାର ଅସାଧାରଣ ଶକ୍ତି ସବୁ ରହିଛି। ଏବଂ ଧ୍ରୁବା ନୀତିର୍ ମତିର୍ ମମ, ଧ୍ରୁବା ସବୁବେଳେ ପାଇଁ ରହିବ ଏବଂ ନୀତି ମଧ୍ୟ ସେଠି ରହିବ। ଇଏ ହେଉଛି ମୋର ମତି, ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର ମତି, ତାଙ୍କର ମନ କେବେ ହେଲେ ତାଙ୍କର ଚାରୋଟି ଦୋଷ ନଥାଏ, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୁଣା ପାଠବ, ତାଙ୍କର କିଛି ଭୁଲ ନଥାଏ। ତେଣୁ ମୋର ମତି ସେ କହିଲେ, ଯେଉଁ କହିଲେ ସଞ୍ଜୟ କହିଲେ ମୋର ମତି, ମୁଁ ଏଇଟା ମୋର ମନ ହେଉଛି ଏଇଟା ଏଇଭଳି ଭାବରେ ହେବ। ଏ କହିବାର ଉଦ୍ଦେଶ୍ୟ ଥିଲା ଯେ ବର୍ତ୍ତମାନ ମଧ୍ୟ ସମୟ ଅଛି, ଧୃତରାଷ୍ଟ୍ର ମହାରାଜ ଆପଣ ଯାଇକରି ଖବର ଦିଅନ୍ତୁ ଦୁର୍ଯ୍ୟୋଧନକୁ, ସେ ଯାଇକରି ପାଣ୍ଡବମାନଙ୍କ ପାଖରେ ସନ୍ଧି କରନ୍ତୁ, ତାଙ୍କର ବଶ୍ୟତା ସ୍ୱୀକାର କରନ୍ତୁ, ଆପଣମାନଙ୍କ ପୁତ୍ରମାନେ ବଞ୍ଚିଯିବେ। କିନ୍ତୁ ତଥାପି ସେ ଶୁଣିଲେ ନାହିଁ, ଆଉ ପୂର୍ବରୁ ଆମେ ଶୁଣୁଥିଲେ ଅକ୍ରୁଡ କେତେ କଥା କହିଲେ, ଭଗବାନଙ୍କର ସନ୍ଦେଶ ଦେଲେ, ପ୍ରଦାନ କଲେ, ଅକ୍ରୁଡ ନିଜେ ମଧ୍ୟ ତାଙ୍କର ସନ୍ଦେଶ ଦେଲେ, କିନ୍ତୁ ସେ ଶୁଣିଲେ ନାହିଁ। ଏମିତିକି ଅନ୍ତିମ ମୁହୂର୍ତ୍ତରେ ମଧ୍ୟ ସଞ୍ଜୟ ସେହି ସମୟରେ ମଧ୍ୟ ଯଦି ସେ ଶୁଣିଥାନ୍ତେ ତଥାପି ତାଙ୍କ ପୁତ୍ରମାନେ ରକ୍ଷା ପାଇଯାଇଥାନ୍ତେ, ଭଗବାନ ସବୁ ପ୍ରକାର ସ୍କୋପ୍ ଦେଉଛନ୍ତି, କିନ୍ତୁ ସେ ଗ୍ରହଣ କଲେ ନାହିଁ। ସେଇଠି ବିଜୟ ନିଶ୍ଚିତ ଭାବେ ରହିବ ଏବଂ ମହାପ୍ରଭୁ ମଧ୍ୟ ସେ କଥା କହିଲେ, କଳିଯୁଗରେ ଏହାର ବିଜୟ ଭାବ ସବୁ ପରାଜୟ ହେବ, ବରଂ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, କଳିଯୁଗରେ ଭଗବାନ ନାମ କୀର୍ତ୍ତନ ବିଜୟ ଲାଭ କରିବ, ବରଂ ବିଜେତେ ଖାଲି ବିଜୟ ନୁହଁ ଶ୍ରେଷ୍ଠ ବିଜୟ ଲାଭ କରିବ। ତେଣୁ ଏଠି ମଧ୍ୟ ଆମେ ଦେଖୁଛେ ଏମାନେ କୃଷ୍ଣ ଏବଂ ବଳରାମ ତାଙ୍କ ସହିତ ଥିବା ସୈନ୍ୟମାନେ ଅଳ୍ପ କିଛି ସଂଖ୍ୟକ, ସେମାନେ ପୂର୍ଣ୍ଣ ଭାବରେ ଯେଉଁ କହିଗଲା ଅକ୍ଷତ ଅବସ୍ଥାରେ, କୌଣସି କ୍ଷତ ହୋଇନାହିଁ, କୌଣସି କ୍ଷତ ହୋଇନି, ଭଗବାନଙ୍କ ଶରଣରେ ଗଲେ ଏଇଭଳି ଭାବରେ ଜଣେ ରକ୍ଷା ପାଇବ। ଆମର ଶ୍ରୀଶ୍ରୀମନ୍ତ ରାଧାମୋହନ ସେ ମହାରାଜ କହୁଥିଲେ ମହାଭାରତ ଯୁଦ୍ଧରେ 18 ଦିନ ଯଦି ଯୁଦ୍ଧ ହେଲା, ଅର୍ଜୁନଙ୍କର ପରିଶ୍ରମ କ'ଣ ହେଲା, ତାଙ୍କ ଶରୀରରୁ ଟିକେ ଝାଳ ବାହାରିଲା, ଏତିକି ହେଲା ତାଙ୍କ ପରିଶ୍ରମ ମହାଭାରତ ଯୁଦ୍ଧରେ। ସେଇଟାକୁ ମଧ୍ୟ ଭଗବାନ ସହିପାରିଲେ ନାହିଁ। ମହାଭାରତ ଯୁଦ୍ଧରେ ଯେତେବେଳେ ଅର୍ଜୁନ ଦେଖିଲେ ଏତେ ଭୀଷଣ ଯୁଦ୍ଧ କରୁଥିଲେ ଭୀଷ୍ମଦେବ, କାରଣ ତା ପୂର୍ବଦିନ ଦୁର୍ଯ୍ୟୋଧନ ବହୁତ ପ୍ରକାର ଭୀଷ୍ମଦେବଙ୍କୁ ବହୁତ ପ୍ରକାର ଅପମାନ ସୂଚକ କଥା କହିଥିଲେ, ଯେଉଁଥିପାଇଁ ତାଙ୍କର କ୍ରୋଧ ହୋଇଥିଲା। ସେ କହିଲେ କାଲି ସକାଳେ ମୁଁ ପାଣ୍ଡବମାନଙ୍କୁ ହତ୍ୟା କରିବି, ବିଶେଷ ଭାବରେ 5ଟି ବାଣ ତିଆରି କରିଥିଲେ 5 ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ କୌଶଳ କରି ସେସବୁ ନେଇଗଲେ। ତେଣୁ ସେ ଘୋଷଣା କଲେ ଆସନ୍ତାକାଲି ଅର୍ଜୁନଙ୍କୁ ହତ୍ୟା କରିବି, ନହେଲେ ଭଗବାନଙ୍କୁ ଅସ୍ତ୍ର ଧାରଣ କରେଇବି। ଏଇଭଳି ଭାବରେ ସେଦିନ ସେ ଭୀଷଣ ଯୁଦ୍ଧ କରିଥିଲେ, ଏତେ ଦିନ ପର୍ଯ୍ୟନ୍ତ ଯେତେ ଯୁଦ୍ଧ କରିନଥିଲେ ସେଇଦିନ ଭୀଷଣ ଯୁଦ୍ଧ କରିଥିଲେ, ଅର୍ଜୁନଙ୍କୁ ହତ୍ୟା କରିଦେଇଥାନ୍ତେ। ଏବଂ ଅର୍ଜୁନଙ୍କର ମଥାରୁ ଟିକେ ଝାଳ ବାହାରିଲା, ଆଉ ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସେ ମହାରାଜ କହନ୍ତି ଇଏ ହେଉଛି ଅର୍ଜୁନଙ୍କର କ'ଣ, ଏଇଟା ହେଉଛି ସେତିକି ତାଙ୍କ ପରିଶ୍ରମ, ଶରୀରରୁ ମଥାରୁ ଟିକେ ଝାଳ ବାହାରିଲା, ଭଗବାନ ସହିପାରିଲେ ନାହିଁ, ଡେଇଁ ପଡ଼ିଲେ, ଡେଇଁ ପଡ଼ିଲେ ସେ ରଥ ଉପରେ ଡେଇଁ ପଡ଼ିଲେ। ଗୋଟେ ଏଇ ଭାଗବତ ବର୍ଣ୍ଣନା କରାଯାଇଛି ଶ୍ଳୋକଟି, ସ୍ୱ ନିଗମ ଅପହାୟ ମତ୍ ପ୍ରତିଜ୍ଞା ରୀତମ ଅଧିକର୍ତ୍ତମ ଅବପ୍ଲୁତ ରଥସ୍ତୁ ଧ୍ରୁତ ରଥ ଚରଣ ଅଭୟାଚଳ ହନ୍ତୁମିବ ହରିଡ଼ିବ ଗତୁତ୍କରିୟ। ସ୍ୱ ନିଗମ ଅପହାୟ, ଭଗବାନ ଯେଉଁ ପ୍ରତିଜ୍ଞା କରିଥିଲେ, ଭଗବାନ ପ୍ରତିଜ୍ଞାକୁ ଭଙ୍ଗ କରିଦେଲେ, ଭଗବାନ ପ୍ରତିଜ୍ଞା କରିଥିଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ତାଙ୍କର ଭକ୍ତ ପ୍ରତିଜ୍ଞା କଲେ ମୁଁ ଭଗବାନଙ୍କୁ ଅସ୍ତ୍ର ଧାରଣ କରିବି। ଭଗବାନ ଏବଂ ଭକ୍ତ ଭିତରେ ଯେତେବେଳେ ପ୍ରତିଯୋଗିତା ହୁଏ ସେତେବେଳେ ଭଗବାନ ହାରିଯାଆନ୍ତି। ଭଗବାନ ଯଦିଓ ଅଜିତ, ତାଙ୍କୁ କେହି ଜିତିପାରନ୍ତି ନାହିଁ, କିନ୍ତୁ ଭଗବାନଙ୍କ ଭକ୍ତ ତାଙ୍କୁ ଜିତିଯାଆନ୍ତି, ବହୁତ ସହଜରେ ଜିତିଯାଆନ୍ତି। ବହୁତ କଷ୍ଟ ସ୍ୱୀକାର କରିକି ଜିତନ୍ତି ତା ନୁହଁ, ବହୁତ ସହଜରେ। କେବଳ ଭଗବାନ କଥା ଶୁଣିବା ମାଧ୍ୟମରେ ଜଣେ ଭଗବାନ ଜିତିଯିବ। ଆମେ ଶୁଣୁଥିଲୁ ସେତା କାଲି ଗତକାଲି ଉପରବେଳା, ଜ୍ଞାନୀ ପ୍ରୟାସ ମୋଦପାସ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତା ଭୌଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ସ୍ଥିତିଗତା ତନୁବା ମନୋଭି ଝେ ପ୍ରାୟସୋ ଜିତୋ ଜିତୋପ୍ୟସିତ ସ୍ତ୍ରୀଲୋକ୍ୟା। ତିନି ଲୋକରେ ଯିଏ ଅଜିତ, କେବଳ ତାଙ୍କର କଥା ଶୁଣିକିରି ଜଣେ ତାଙ୍କୁ ଜିତିଯିବ, ଏତେ ସହଜରେ ଜଣେ ଭଗବାନ ଜିତିଯିବ। ତେଣୁ ଏଠି ଭଗବାନ ନିଜ ପ୍ରତିଜ୍ଞାଙ୍କୁ ଭଙ୍ଗ କରିକିରି ଡେଇଁ ପଡ଼ିଲେ। ରଥ ଚକା ଗୋଟେ ଥିଲା ଯୁଦ୍ଧରେ, ଭାଙ୍ଗି ଯାଇଥିଲା ଗୋଟେ ରଥ, ସେ ଚକାକୁ ଧରିକିରି ଧାଇଁଲେ ଭଗବାନ ଭୀଷ୍ମଦେବଙ୍କୁ ହତ୍ୟା କରିବା ପାଇଁ। ସ୍ୱନିଗମ ପାହାୟ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ। କ'ଣ ପାଇଁ? ରୀତମ ଅଧିକର୍ତ୍ତ ଅବକୃତ ରଥସ୍ତୁ ମତ୍ ପ୍ରତିଜ୍ଞା, ଭୀଷ୍ମଦେବ ତାଙ୍କ ଭକ୍ତଙ୍କ ପ୍ରତିଜ୍ଞାଙ୍କୁ ରକ୍ଷା କଲେ ଭଗବାନ। ତେଣୁ ରୀତମ ଅଧିକର୍ତ୍ତ, ରୀତଙ୍କର ସତ୍ୟରେ ପରିଣତ କରିବା ପାଇଁ, ତାଙ୍କର ଭକ୍ତଙ୍କର କଥାକୁ ସେ ସତ୍ୟରେ ପରିଣତ କରନ୍ତି। ସତ୍ୟଂ ବିଧାତମ ନିଜଭୂତ୍ୟ ଭାଷିତମ, ଭଗବାନଙ୍କ ଭକ୍ତଙ୍କର କଥାକୁ ଭଗବାନ ସତ୍ୟରେ ପରିଣତ କରନ୍ତି। ତେଣୁ ଭଗବାନ ଗୋଟେ ରଥ ଚକାକୁ ଧରିକି ଧାଇଁଲେ। ଅଭୟାଚଳଦ୍ଭୁ ଏଭଳି ଭାବରେ ଧାଉଁଥିଲେ, ପୃଥିବୀ ଦୌଡ଼ି ଯାଉଥିଲା, ଚଳଦ୍ଭୁ ଏଭଳି ଭଗବାନ ଶକ୍ତିରେ ଧାଉଁଥିଲେ। ହନ୍ତୁ ମିବ ହରିରିବ, ଯେଉଁଭଳି ଭାବରେ ଗୋଟେ ହରି ସିଂହ ଇଭ କହିଲେ ହାତୀକୁ ଯେଉଁଭଳି ଭାବରେ ହତ୍ୟା କରିବାକୁ ଧାଏଁ, ସେହିଭଳି ଭାବରେ ଧାଉଁଥିଲେ। ଅର୍ଜୁନ ତାଙ୍କ ପାଦ ଧରିକିରି ତାଙ୍କୁ ଅଟକାଉଥିଲେ, କିନ୍ତୁ ସେ ଶୁଣୁନଥିଲେ। ଗତତରିଆ ତାଙ୍କୁ ଉତ୍ତରୀ ତଳେ ପଡ଼ିଯାଇଥିଲା, ତଥାପି ସେ ସେମିତି ଭଗବାନ ଚାଲିଯାଇଥିଲେ ତାଙ୍କୁ ହତ୍ୟା କରିବା ପାଇଁ ଭୀଷ୍ମଦେବଙ୍କୁ। କିନ୍ତୁ ଭୀଷ୍ମଦେବ ଯେତେବେଳେ ଦେଖିଲେ, ଭୀଷ୍ମଦେବ ଭୟ କରେ ନାହିଁ, ଆନନ୍ଦିତ ହେଇଗଲେ। ଭୀଷ୍ମଦେବଙ୍କର ଆନନ୍ଦ, ଭକ୍ତର ଆନନ୍ଦ ଏଇଟା, ମୋର କଥାକୁ ସତ୍ୟରେ ପରିଣତ କଲେ ଭଗବାନ ପ୍ରଭୁ, ମୋର ନିଜର କଥାକୁ ଭଙ୍ଗ କରିଦେଲେ, ନିଜ ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ ମୋର କଥାକୁ ରକ୍ଷା କରିବା ପାଇଁ। ତେଣୁ ଭୀଷ୍ମଦେବଙ୍କର କେତେ ଆନନ୍ଦ, ପ୍ରଭୁ ମୋତେ ହତ୍ୟା କରନ୍ତୁ, ଏଇଭଳି ଭାବରେ ଭୀଷ୍ମଦେବ ଭଗବାନଙ୍କୁ ସ୍ୱାଗତ ଜଣାଉଥିଲେ। କିନ୍ତୁ ସେହି ସମୟରେ ସନ୍ଧ୍ୟା ହୋଇଗଲା, ଶଙ୍ଖନାଦ ହୋଇଗଲା, ତେଣୁ ଭଗବାନ ଆଉ କିଛି କଲେ ନାହିଁ, ଚାଲି ଫେରି ଆସିଲେ। ଏଇଭଳି ଭାବରେ ଘଟଣାଟି ହୋଇଥିଲା। ତେଣୁ ଯେଉଁଠି ଭଗବାନଙ୍କ ଭକ୍ତ ରହିଛନ୍ତି ସେଠି ବିଜୟ ହେବ ନିଶ୍ଚିତ ଭାବରେ, ଏଥିରେ କୌଣସି ସନ୍ଦେହ ନାହିଁ। ସନ୍ଦେହ କହିଲେ ସେ କଥା, ଇତି ମେ ମତି, ଇତି ମେ ନିଶ୍ଚିତାଙ୍କ ମତି ନା କ'ଣ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ସେ ବିଜୟ ଭୂତି ଧୁବା ନୀତି ମତି ମମ। ଏଠି ନିଶ୍ଚିନ୍ତ କହିନାହାନ୍ତି, ଏଠି ମୋର ହେଉଛି ମନ, ମୋର ମତି ହେଉଛି ଏଇଭଳି ଭାବରେ, ମୋର ମୁଁ ଭାବୁଛି ମୋର ମତ ହେଉଛି ଏଇଟା। ତେଣୁ ଏମାନେ ସବୁ ଅକ୍ଷତ ଅବସ୍ଥାରେ ଫେରୁଛନ୍ତି। ଫେରୁଥିଲା ବେଳେ ସେହି ସମୟରେ ବର୍ତ୍ତମାନ କୁହାଯାଉଛି, ଯେତେବେଳେ ମଥୁରାକୁ ପ୍ରବେଶ କରୁଛନ୍ତି, ମଥୁରା ବାହାରେ ଯୁଦ୍ଧ ଚାଲିଥିଲା, ଯୁଦ୍ଧ ଚାଲିଥିଲା ବେଳେ ସବୁ ନାରୀମାନେ ଦେଖିକିରି କେଉଁଠି ରହିଛି ତାଙ୍କର ଧ୍ୱଜ, ରଥ ଯେଉଁଠି ଗରୁଡ଼ ଧ୍ୱଜ ଏବଂ ତାଳ ଧ୍ୱଜକୁ ଦେଖୁଥିଲେ, ନ ପାଇକିରି ମୂର୍ଚ୍ଛା ହୋଇଯାଉଥିଲେ। କାରଣ ଏତେ ସଂଖ୍ୟକ ସବୁ ସୈନ୍ୟ ସବୁ ଘେରିକି ରହିଥିଲେ, ସେ ରଥକୁ ଘେରିକି ରହିଥିଲେ, ସେ ରଥ ଦେଖାଯାଉନଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ ଏସବୁ ସବୁ ମୃତ୍ୟୁବରଣ କଲେ, ସେତେବେଳେ ମଥୁରାବାସୀମାନେ ଆଜି ଭଗବାନଙ୍କୁ ସ୍ୱାଗତ ଜଣାଉଛନ୍ତି। ତେଣୁ ଭଗବାନ ଯେତେବେଳେ ମଥୁରାକୁ ପ୍ରବେଶ କରୁଛନ୍ତି, ସେହି ସମୟରେ କଥା କୁହାଯାଉ, ଶଙ୍ଖ ଦୁନ୍ଦୁ ଭୟ ନେଦୁ, ନାଦ କରାଗଲା ଶଙ୍ଖ। ଆମର ଭଗବାନଙ୍କ ପୂଜା ଆରମ୍ଭ ହେବା ପୂର୍ବରୁ ଶଙ୍ଖନାଦ କରାଯାଏ, ଶଙ୍ଖନାଦ କରାଯାଏ। ଏ ଶଙ୍ଖ ଇଏ ମଧ୍ୟ ମଙ୍ଗଳ, ଭଗବାନଙ୍କର ଶଙ୍ଖ ଧ୍ୱନି ହେଉଛି ମଙ୍ଗଳ ପ୍ରଦାନ କରେ। ତେଣୁ ଶଙ୍ଖ ଯଦିଓ ଗୋଟିଏ ଜୀବର ଅସ୍ଥି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଶଙ୍ଖ ଏବଂ ଗୋମୟ ଏ ଦୁଇଟି ହେଉଛି, ଶଙ୍ଖ କୁହାଯାଏ ଜୀବେର ଅସ୍ଥି ବିଷ୍ଠା ଦୁଇ, ଶଙ୍ଖ ଗୋମୟ। ଗୋଟେ ଜୀବର ଅସ୍ଥି ହେଉଛି ଶଙ୍ଖ, ଏବଂ ଗୋଟିଏ ଜୀବର ବିଷ୍ଠା ହେଉଛି ଗୋମୟ ଗୋବର, କିନ୍ତୁ ବେଦବାକ୍ୟ ସେଇ ଦୁଇ ମହାପବିତ୍ର ହୁଏ। ବେଦବାକ୍ୟରେ ବେଦରେ ସବୁ ବର୍ଣ୍ଣନା କରାଯାଇଛି, ଏ ଦୁଇଟି ହେଉଛି ପବିତ୍ର। ଯଦିଓ ଆଉ ସବୁ ଅପବିତ୍ର, ଆଉ ସବୁ ଅସ୍ଥି ବା ଆଉ ସବୁ ବିଷ୍ଠା ସବୁ ଅପବିତ୍ର, କିନ୍ତୁ ଏଇ ଦୁଇଟି ପବିତ୍ର। ବେଦବାକ୍ୟ ସେଇ ଦୁଇ ମହାପବିତ୍ର ହୁଏ। ଶଙ୍ଖ ଭଗବାନଙ୍କ ଶଙ୍ଖ ନାମ ହେଉଛି ପାଞ୍ଚଜନ୍ୟ ଶଙ୍ଖ। ତେଣୁ ଯାହା ହୁଏ ଅନ୍ୟମାନେ ମଥୁରାବାସୀମାନେ ଭଗବାନଙ୍କର କେତେ ତାଙ୍କର ସୌଭାଗ୍ୟ ଥିଲା ଯେ ମଥୁରାବାସୀମାନେ ଭଗବାନଙ୍କ ଲୀଳାରେ ସାମିଲ ହୋଇଛନ୍ତି, ଭଗବାନଙ୍କ ଲୀଳାରେ ମଥୁରାରେ ରହିଲେ, ଭଗବାନଙ୍କ ସହିତ ରହିଲେ, ପୁଣି ଦ୍ୱାରକାରେ ରହିବେ ପାଖାପାଖି 129 ବର୍ଷ ବୋଲି କୁହାଯାଏ। 11 ମାଇନସ୍ କଲେ ଯେତିକି ହେଲା, ସେତିକି ବର୍ଷ ଭଗବାନ ରହିଲେ ମଥୁରା ଏବଂ ଦ୍ୱାରକାରେ। ଦ୍ୱାରକାରେ ପାଖାପାଖି 100 ବର୍ଷ ରହିଲେ ଏବଂ ଏଠି ପାଖାପାଖି 18 ବର୍ଷ ରହିଲେ ମଥୁରାରେ। ତେଣୁ ଏଇ 118 ବର୍ଷ ପାଖାପାଖି ଯେଉଁ ମଥୁରାବାସୀମାନଙ୍କୁ ସୁଯୋଗ ମିଳିଲା ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ, କେତେ ତାଙ୍କର ସୌଭାଗ୍ୟ। ତେଣୁ ଭଗବାନ କୃଷ୍ଣ ଏବଂ ବଳରାମ ଦୁଇ ଜଣ ଆଗରେ ଯାଉଛନ୍ତି। ବଳରାମ ଭଗବାନଙ୍କ ଡାହାଣ ପଟେ ରହିଛନ୍ତି, କୃଷ୍ଣ ବାମ ପଟେ ରହିଛନ୍ତି। ଏଇଭଳି ଭାବରେ ଯାଉଛନ୍ତି, ପଛପଟେ ସୈନିକମାନଙ୍କର ସବୁ ରହିଛନ୍ତି, ହାତୀ ଫାତି ସବୁ ରହିଛନ୍ତି, ରଥରେ ଯାଉଛନ୍ତି ଭଗବାନ। ତାଙ୍କର ରଥ ରହିଛି ତାଳଧ୍ୱଜ ଏବଂ ଗରୁଡ଼ଧ୍ୱଜ, ଏଇ ଦୁଇଟି ରଥରେ ଯାଉଛନ୍ତି। ପଛରେ ସୈନିକମାନେ ମଧ୍ୟ ତାଙ୍କର ରଥ ହାତୀ ଘୋଡ଼ା କି ପଦାତିକ ଏହିଭଳି ଭାବରେ ସବୁ ଚାଲୁଛନ୍ତି। ତେଣୁ ଭଗବାନ ଯେତେବେଳେ ଯାଉଛନ୍ତି, ସେହି ସମୟରେ ମଥୁରାବାସୀମାନେ ଦୁଇପଟେ ରାସ୍ତାର ଦୁଇପଟେ ଶଙ୍ଖ ଦୁନ୍ଦୁଭି ନାଦ କରୁଛନ୍ତି, ନାଦ ଶଙ୍ଖ ଦୁନ୍ଦୁଭୟ ନେଦୁ ଭେରି ତୁରିଆଣ ଅନେକ ସହ, ଅନେକ ଗୋଟିଏ ଶଙ୍ଖ ନୁହଁ, ଅନେକ ଶଙ୍ଖ, ଅନେକ ଭେରି, ଅନେକ ଦୁନ୍ଦୁଭି, ଭେରି ଭେରି ସାନାଇ ଇତ୍ୟାଦି, ତୁରିଆଣି ତୁରି ଭେରି ତୁରି ଇତ୍ୟାଦି ଅନେକ ସହ, ଅନେକ ସଂଖ୍ୟାରେ ସବୁ ନାଦ କରୁଛନ୍ତି, ନେଦୁ କରି ନାଦ କରୁଛନ୍ତି। ଭା ସେସବୁ ଶଙ୍ଖ ମନକୁ ମନ ମଧ୍ୟ ନାଦ ହେଉଛି, ଆଚାର୍ଯ୍ୟ କହୁଛନ୍ତି ଏ ମନକୁ ମନ ନାଦ ବାଜି ଯାଉଛି ଭଗବାନ ସିଏ। ତେଣୁ ବୀଣା ବେଣୁ ମୃଦଙ୍ଗାନି, କିଏ ବୀଣା ବଜାଉଛନ୍ତି, କିଏ ବେଣୁ ବଜାଉଛନ୍ତି, ବେଣୁବାଦ କରୁଛନ୍ତି, ମୃଦଙ୍ଗ କିଏ ବାଦ କରୁଛନ୍ତି, ମାନେ ଏଭଳି ଭାବରେ ଗୋଟେ କ'ଣ ସିଷ୍ଟମ ଯେଉଁ ରହିଛି, ସ୍ୱରରେ ବାଦ ହେଉଛି, ସ୍ୱରରେ ବାଦ ନୁହଁ ଯେ ଯେମିତି କୌଶଳରେ ବାଦ କଲା ସେମିତି ନୁହଁ, ଏଭଳି ଭାବରେ ଲାଗୁଛି ଯେମିତି ଗୋଟେ ମ୍ୟୁଜିକ୍ ଆସୁଛି ସୁନ୍ଦର ଭାବରେ, ମୃଦଙ୍ଗ ସେଇଭଳି ଭାବରେ ବାଜୁଛି, ବୀଣା ବାଜୁଛି, ବେଣୁ ବାଜୁଛି, ଏସବୁ ରହିଛି ଅର୍କେଷ୍ଟ୍ରା, ଅର୍କେଷ୍ଟ୍ରା ଯେଉଁ ରହିଛି ଅର୍କେଷ୍ଟ୍ରା ପାର୍ଟି ସବୁ କେତେ ପ୍ରକାର ସବୁ ମ୍ୟୁଜିକ୍ ବାଜୁଥିବ ଏବଂ ଜଣେ ତାକୁ କହୁଥିବ, ତାକୁ ନିର୍ଦ୍ଦେଶ ଡାଇରେକ୍ସନ୍ ଦେଉଥିବ, ଏଭଳି ଏଭଳି ଆମର ସବୁ ରହିଛି। ରବିଶଙ୍କର ନା କ'ଣ ତାଙ୍କ ନାଁ, ସେ ଏମିତି ଦେଖ ବାଡ଼ିଟେ ବୁଲାଉଥିବେ, ସେ ଅନୁସାରେ ହଜାର ହଜାର ବାଦ୍ୟ ବାଜୁଥିବ, ତାଙ୍କର ବାଡ଼ି ଅନୁସାରେ ସବୁ ଚାଲିଥିବ ଅର୍କେଷ୍ଟ୍ରା ତାକୁ କୁହାଯାଏ, ଡାଇରେକ୍ସନ୍ ସେ ଏଭଳି ଭାବରେ ଦେବେ, ସେ ବାଡ଼ିରେ ଏତେ ତାଙ୍କର ରହିଛି, ସବୁ ଚାଲିଥିବ, ସେ ସିଷ୍ଟମେଟିକାଲି ଚାଲିଥିବ ବାଦ୍ୟ ସବୁ ମ୍ୟୁଜିକ୍। ଭଗବାନଙ୍କର ରହିଛି ସଙ୍ଗୀତ, ଭଗବାନ ସଙ୍ଗୀତ ସବୁ ରହିଛି, ଭଗବାନଙ୍କଠାରୁ ଏ ସଙ୍ଗୀତ ଆସୁଛି, କିଛି ମଧୁର ସଙ୍ଗୀତ ରହିଛି, ସଙ୍ଗୀତର ସ୍ୱର ରହିଛି, ସାରେଗମା ପାଧାନି ଏ ସାତଟି ସ୍ୱର ରହିଛି, ସାତଟି ସ୍ୱରରେ କେତେ ପ୍ରକାର ସ୍ୱର ବାହାରୁଛି, ସେତେ ପ୍ରକାର ସଙ୍ଗୀତ ଆସୁଛି, ଅନେକ ସଙ୍ଗୀତ ରହିଛି। ଏସବୁ ଋଷଭ ରି ସା କହିଲେ କ'ଣ ଷଡ଼ ରି କହିଲେ ଋଷଭ, ଏଇଭଳି ଗାନ୍ଧା, ଏଇଭଳି ଭାବରେ ସବୁ ସ୍ୱର ରହିଛି, ଭଗବାନଙ୍କର ଠାରୁ ଆସୁଛି ମ୍ୟୁଜିକ୍ ସ୍ୱର ଆସୁଛି। ତେଣୁ ଏଭଳି ଭାବରେ ବାଦ ହେଉଛି, ବହୁତ ସୁନ୍ଦର ଶବ୍ଦ ହେଉଛି, ବହୁତ ସୁନ୍ଦର ଶବ୍ଦ ହେଉଛି, ସବୁ ସେଇଭଳି ଭାବରେ ବାଜୁଛନ୍ତି, ଶଙ୍ଖ ବଜାଉଛନ୍ତି, କିଏ ଦୁନ୍ଦୁ ବି ବଜାଉଛି, ନେଦୁ ଯେଭଳି ଭାବରେ ଆମର କୀର୍ତ୍ତନ ହେଉଛି, ଯଦି ଠିକ୍ ଭାବରେ ଜଣେ ମୃଦଙ୍ଗ ବଜାଇ ପାରିବେ ଆଉ କର୍ତ୍ତାଳ ବଜାଇ ପାରିବେ, ଆଉ ସବୁ ଯେତେ ବାଦ୍ୟ ରହିଛି, କୀର୍ତ୍ତନଟା କେତେ ଆନନ୍ଦମୟ ହେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପର ପ୍ରେମାମୃତାମ୍ବୁନି ଧୀରା ଧୀର ଜନ ପ୍ରିୟ ପ୍ରିୟ କର ନିର୍ମ ସରୌ। ହଉ ଶ୍ରୀ ଚୈତନ୍ୟ କୃପାବର ବିଭୁ ଭାରା ବହନ୍ତାର କୋ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀ ଜୀବ ଗୋପାଳ କୋ। ତେଣୁ ଏଇଭଳି ଭାବରେ ଭଗବାନଙ୍କର କୀର୍ତ୍ତନ ଗାନ ନର୍ତ୍ତନ ଇଏ ହେଉଛି କୃଷ୍ଣ ଚେତନା। କିଛି କେଉଁଥିରେ କଷ୍ଟ ନାହିଁ, କୀର୍ତ୍ତନ କରିବେ ଜୋରରେ କୀର୍ତ୍ତନ କରିବେ, ନିଜର ଉପକାର ହେବା ସହିତ ଯିଏ ଶୁଣିବେ ତାର ମଧ୍ୟ ଉପକାର ହେବ। ବୃକ୍ଷ ଲତା ପଶୁପକ୍ଷୀ ଏମାନେ କହିପାରିବେ ନାହିଁ, କିନ୍ତୁ ଶୁଣିଲେ ହିଁ ତାରା ତରେ। ହରିଦାସ ଠାକୁର କହୁଛନ୍ତି ମହାପ୍ରଭୁଙ୍କୁ, କେବଳ ଭଗବାନଙ୍କ ନାମ ଶୁଣିଲେ ସେମାନେ ମଧ୍ୟ ତରିଯିବେ, ସେମାନେ କହିପାରିବେ ନାହିଁ କିନ୍ତୁ ଶୁଣିଲେ ସେମାନେ ତରିଯିବେ। ସେଥିପାଇଁ ଉଚ୍ଚ ସଂକୀର୍ତ୍ତନ କରିବା ପାଇଁ କୁହାଯାଇଛି, ପର ଉପକାର, ଏଇଟା ପର ଉପକାର କରାଯାଉଛି, ଉଚ୍ଚ ସଂକୀର୍ତ୍ତନ କରାଯାଉଛି। ଏମିତି କୀର୍ତ୍ତନ କରାଯାଉଛି, ଏଇ ଯେଉଁ ରହିଛି କୃଷ୍ଣ କୀର୍ତ୍ତନ, ଯେଉଁ ଭଗବାନ ନାମ କୀର୍ତ୍ତନ ହେଉଛି, ସେଇ ଅନୁସାରେ ବାଦ୍ୟ ବାଜୁଛି, ବାଦ୍ୟ ସବୁ ବାଦ୍ୟର ସଫଳତା ହେଉଛି ଏଇଥିରେ ଭଗବାନଙ୍କର ସଙ୍ଗୀତରେ ଏଇ ବାଦ୍ୟଟା ବାଜିଲା। କେତେ ସବୁ ପ୍ରାଇଜ୍ ପାଉଛନ୍ତି, କେତେ ସବୁ ଫିଲ୍ମ ଆୱାର୍ଡ଼ ପାଉଛନ୍ତି, କେତେ କ'ଣ ସବୁ ରହୁଛି, ହଜାର ହଜାର ବାଦ୍ୟ ବାଜୁଛି, ବହୁତ ପ୍ରଶଂସା ହେଉଛି, କିନ୍ତୁ ତାର ମୂଲ୍ୟ କ'ଣ? ସେଗୁଡ଼ା ସେ ଯେଉଁ ବାଦ୍ୟ ଗୁଡ଼ାକ ସେଗୁଡ଼ା ଅପବ୍ୟବହାର ହେଲା ଭଗବାନଙ୍କର ଉଦ୍ଦେଶ୍ୟରେ। ଯଦି ଭଗବାନଙ୍କର ଉଦ୍ଦେଶ୍ୟରେ ଯଦି ବ୍ୟବହାର ନ କରାଗଲା ତାହେଲେ ଏଇଟା କ'ଣ, ଏଇଟା ହେଉଛି ମିସ୍ୟୁଟିଲାଇଜେସନ୍, ଏଇଟା ଅପବ୍ୟବହାର କରାଗଲା। ଏସବୁ ଯେଉଁ ବାଦ୍ୟ ସବୁ ରହିଛି ଭଗବାନଙ୍କର ଗୁଣକୀର୍ତ୍ତନ ପାଇଁ ରହିଛି। ଥରେ ନାରଦ ମୁନି ପୂର୍ବ ଜନ୍ମରେ ଦୁଇଟି ଜନ୍ମ ତାଙ୍କର ଥିଲା, ପୂର୍ବ ଜନ୍ମରେ ଥିଲେ ଉପଭରଣ ଗନ୍ଧର୍ବ ଥିଲେ, ତାଙ୍କୁ ସ୍ୱର୍ଗରେ ମୁନି ଋଷିମାନେ ଦେବତାମାନେ ଡାକିଥିଲେ ଭଗବାନଙ୍କର ଗୁଣଗାନ କରିବା ପାଇଁ। ଗନ୍ଧର୍ବମାନେ ବହୁତ ସୁନ୍ଦର ଗାନ କରନ୍ତି, ଏ ଗାନ ନୃତ୍ୟ ସଙ୍ଗୀତ ବିଦ୍ୟା ରହିଛି, ଗାନ୍ଧର୍ବ ବିଦ୍ୟା ବୋଲି କୁହାଯାଏ, ସଙ୍ଗୀତ ବିଦ୍ୟା ଗାନ୍ଧର୍ବ୍ୟ, ସଙ୍ଗୀତ ମଧ୍ୟ ରହିଛି, ବହୁତ ସୁନ୍ଦର ସଙ୍ଗୀତ ରହିଛି, ବିଦ୍ୟା ସବୁ ରହିଛି। ଗନ୍ଧର୍ବମାନେ ସେତେ ପ୍ରସିଦ୍ଧ, ବହୁତ ସୁନ୍ଦର ଗାନ କରନ୍ତି। ଉପଭରଣ ଗନ୍ଧର୍ବ ଯାଇଥିଲେ, ବହୁତ ସୁନ୍ଦର ଥିଲେ ତାଙ୍କର ଗନ୍ଧର୍ବମାନେ ଦେଖିବା ପାଇଁ ବହୁତ ସୁନ୍ଦର। ଯେତେବେଳେ ଭଗବାନଙ୍କର କଥା ରହିଛି, ପରଶୁରାମଙ୍କର ପିତା ଯମଦଗ୍ନିଙ୍କର ପତ୍ନୀ ଯାଇଥିଲେ ରେଣୁକା ଯାଇଥିଲେ ଜଳ ଆଣିବା ପାଇଁ ନଦୀକୁ, ସେହି ସମୟରେ ଦେଖିଲେ ଗୋଟେ ଗନ୍ଧର୍ବ ସବୁ ଅପ୍ସରାମାନଙ୍କ ସହିତ ଜଳକେଳି କରୁଛନ୍ତି, ଦେଖିକିରି ତାଙ୍କ ରୂପ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ, ସିଏ ମୋହିତ ହେଇଗଲେ, ଭୁଲିଗଲେ ଆଶ୍ରମକୁ ନେବାକୁ ପଡ଼େ ଜଳ, ଡେରି ହେଇଯିବ କ'ଣ ହେବ, ଭୁଲିଗଲେ, ଏଭଳି ମୋହିତ ହେଇଗଲେ ରୂପରେ। ତେଣୁକରି ଇଏ ଆମର ରହିଛନ୍ତି ଯେଉଁ ପରଶୁରାମଙ୍କ ପିତା ଯମଦଗ୍ନି ଜାଣିପାରିଲେ ଏ କଥା, ସିଏ କହିଲେ ତାଙ୍କ ପୁତ୍ର ମାନଙ୍କୁ କହିଲେ ତମ ମାଆଙ୍କର ବେକ କାଟିଦିଅ, ଶିରଚ୍ଛେଦନ କର, କେହି ଶୁଣିଲେ ନାହିଁ, ପୁତ୍ରମାନେ କେହି ଶୁଣିଲେ ନାହିଁ। ତାପରେ ଅନ୍ତିମ କନିଷ୍ଠ ପୁତ୍ର ହେଉଛନ୍ତି ପରଶୁରାମ, ପରଶୁରାମ କହିଲେ ପରଶୁ ତୁ ତୋ ମାଆଙ୍କୁ ବେକ କାଟ ଆଉ ତୋ ଭାଇମାନଙ୍କୁ ମଧ୍ୟ ବେକ କାଟ, ସାଙ୍ଗେ ସାଙ୍ଗେ ପରଶୁ ଧରିକିରି ସବୁଙ୍କୁ କାଟିଦେଲେ, ସବୁଙ୍କୁ କାଟିଦେଲେ ପରଶୁରାମ ଯମଦଗ୍ନି ବହୁତ ଖୁସି ହେଇଗଲେ, ପଚାରିଲେ କ'ଣ ବର ଚାହୁଁଛୁ, ବର କିଛି ନବୁ ନା, ପିତାଜୀ ପିତାଶ୍ରୀ ମୋର ମାତା ଏବଂ ଭାଇମାନଙ୍କୁ ଜୀବନଦାନ ଦେଇଦିଅନ୍ତୁ, ଏବଂ ମୁଁ ଯେ ତାଙ୍କୁ ହତ୍ୟା କରିଥିଲି ସେଇଟା ସେ ଭୁଲି ଯାଆନ୍ତୁ, ସେଇଟା ହେଇଗଲା। ତେଣୁ ଇଏ ଯେଉଁ ରହିଛି ରୂପ ରହିଛି ଉପଭରଣ ଗନ୍ଧର୍ବ ବହୁତ ସୁନ୍ଦର ଥିଲେ, ଏବଂ ତାଙ୍କର ସୌନ୍ଦର୍ଯ୍ୟରେ ତାଙ୍କର ଗର୍ବ ଥିଲା, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏଦମା ଏଇ ଗର୍ବ ରହିଛି। ତେଣୁ ସବୁ ଅପ୍ସରାମାନଙ୍କ ସହିତ ଯାଇକରି ଭଗବାନଙ୍କ ପାଇଁ ସଭା ଆୟୋଜିତ ହୋଇଛି, ସେଠି ସେ ଫିଲ୍ମ ଗୀତ ବୋଲିଲେ, ଫିଲ୍ମ ଗୀତ ବୋଲିବାରୁ ତାଙ୍କର ତ ଅଭିଶାପ ମିଳିଲା, ସେ ଆସି ଗୋଟେ ଦାସୀପୁତ୍ର ହେଇଯାଇଥିଲେ। ଏଇଭଳି ଭାବରେ କଥା ରହିଛି ଭଗବାନଙ୍କର, ଏଇ ଯେଉଁ ସବୁକିଛି ଭଗବାନଙ୍କର ସେବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ, କିନ୍ତୁ ସବୁକିଛିର ଅପବ୍ୟବହାର କରାଯାଉଛି, ଅପବ୍ୟବହାର କରାହେଇକିରି ସେମାନେ ଏତେ ପ୍ରଶଂସିତ ହେଉଛନ୍ତି, ଏତେ ପ୍ରାଇଜ୍ ପାଉଛନ୍ତି, ଏତେ ଟଙ୍କା ପାଉଛନ୍ତି, କେତେ କ'ଣ ପାଉଛନ୍ତି, ଫିଲ୍ମ ଆୱାର୍ଡ଼ ପାଉଛନ୍ତି, କେତେ କ'ଣ ପାଉଛନ୍ତି, ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ପାଉଛନ୍ତି, ଭଗବାନଙ୍କର ସେବାରେ ନ ଲଗାଇକିରି ସବୁ ପାଉଛନ୍ତି, ଆଉ ଭଗବାନ ସେବାରେ ଲଗାଇଲେ କ'ଣ ନ ହେବ, କ'ଣ ଫଳ ନ ମିଳିବ, ଭଗବାନ ସେବାରେ ଅଳ୍ପ କିଛି ଭଗବାନ କହିଲେ ସ୍ୱଳ୍ପମପ୍ୟ ଧର୍ମସ୍ୟ ତା ଏତେ ମହତ୍ତ୍ୱ ଭୟା, ଅତି ଅଳ୍ପ ଜଣ ଯଦି ଭଗବାନ କିଛି ସେବା କଲେ ତାହେଲେ ସେଇଟା ମଧ୍ୟ ବହୁତ ବଡ଼ ବିପଦରୁ ଜଣେ ରକ୍ଷା କରିବ। ତେଣୁ ଏ ଯେଉଁ ବାଦ୍ୟ ସବୁ ରହିଛି, ଏଇ ସବୁ ସଙ୍ଗୀତ ଭଗବାନଙ୍କଠାରୁ ସଙ୍ଗୀତ ଆସୁଛି, ସଙ୍ଗୀତ ବିଦ୍ୟା ଭଗବାନ ସବୁକିଛି ସବୁକିଛି ଭଗବାନଙ୍କଠାରୁ ଆସୁଛି ସଙ୍ଗୀତ ଭଗବାନ ଔଷଧ ଅଖିଳ ଗୁରୁ ଅଖିଳ ଗୁରୁ ଅଖିଳ କ'ଣ ଅଖିଳ ବିଦ୍ୟା ସବୁ ବିଦ୍ୟାର ସେ ହେଉଛନ୍ତି ଗୁରୁ। ଯେଉଁଥିପାଇଁ ସେ ନୃତ୍ୟ କରୁଥିଲେ କାଳିଆର ମଥା ଉପରେ, କାଳିଆ ଏତେ ବିଷଧର ସର୍ପ ଥିଲା, ହଜାରେ ଫଣା ଥିଲା, ତା ଦେହରୁ ମୁଖ୍ୟ ଫଣା ଥିଲା 101 ଫଣା। ସେଇ ଫଣାରେ ଯେଉଁ ଫଣା ଚିନ୍ତା କଲେ ଆମେ ଗୋଟେ ସାପ ଆସିଲା ବେଳେ କେମିତି ବ୍ୟତିବ୍ୟସ୍ତ ହେଇଗଲେ ଭଗବାନ। ସେଇଭଳି ଗୋଟେ ବିରାଟ ସର୍ପର ମଥାରେ ରହିକି ନୃତ୍ୟ କରୁଛନ୍ତି, ସବୁ ଯେଉଁ ଫଣା ଚାହୁଁଛି ଭଗବାନଙ୍କୁ ଦର୍ଶନ କରିବା ପାଇଁ ଭଗବାନ ସେଇ ଫଣାରେ ନୃତ୍ୟ କରୁଛନ୍ତି, ଏଭଳି ଭାବରେ ପାଦକୁ ସ୍ଥାପନ କରୁଛନ୍ତି। ସବୁ ପ୍ରକାର ଅଖିଳ କଳାଗୁରୁ, ଅଖିଳ କଳାଗୁରୁ ବୋଲି କୁହାଯାଉଛନ୍ତି, ଅଖିଳ କଳାଗୁରୁ ନନର୍ଥ ଅଖିଳ କଳା, ସବୁକିଛି କଳା, ଯେତେ ସବୁ କଳା ରହିଛି ଭୌତିକ ଜଗତରେ, ଭୌତିକ ଜଗତରେ କ'ଣ ଚିତ୍ ଜଗତରେ ସବୁଠାରେ ରହିଛି କଳା। ଅନେକ ପ୍ରକାର ସଙ୍ଗୀତ ସବୁ ବିଭିନ୍ନ ପ୍ରକାର ସବୁ କଥା ରହିଛି, କଳା ସବୁ ରହିଛି। କିଏ ପେଣ୍ଟିଂ କରୁଛି, କିଏ ଚିତ୍ର ଆଙ୍କୁଛି, କିଏ କ'ଣ ଗୀତ ବୋଲୁଛି, କିଏ ବାଦ୍ୟବାଦନ କରୁଛି, କିଏ ବିଭିନ୍ନ ପ୍ରକାର କସରତ କରୁଛନ୍ତି, କିଏ କେଉଁ ପ୍ରକାର ସବୁ ରହିଛନ୍ତି। ଅନନ୍ତ କୋଟି ଜୀବ ରହିଛନ୍ତି, ଏଇ ଅନନ୍ତ କୋଟି ଜୀବଙ୍କର ଯେଉଁଟାକୁ ଭଲ ଲାଗେ, ତାଙ୍କର ଯେଉଁ ପ୍ରିୟ ଜିନିଷ ଭଗବାନ ପାଖରେ ସେସବୁ ରହିଛି, ଏତିକି ଗୁଣ ରହିଛି ଭଗବାନ ପାଖରେ, ଶେଷ ହେବ ନାହିଁ ଭଗବାନ ଗୁଣ। କାହାକୁ କେଉଁଟା ଭଲ ଲାଗୁଛି ଭଗବାନଙ୍କ ପାଖରେ ସେସବୁ ରହିଛି। ତେଣୁ ଯିଏ ନୃତ୍ୟ କରିବାକୁ ଚାହୁଁଛନ୍ତି, ଭଗବାନ ହେଉଛନ୍ତି ଅକ୍ଷର କଳା ଗୁରୁ, ସବୁରୁ ଗୁରୁ ହେଉଛନ୍ତି, ସିଏ ଏଭଳି କେହି ନୃତ୍ୟ କରିପାରିବେ ନାହିଁ। ସର୍ପର ଫଣାରେ ଯେଉଁ ଫଣା ଖାଲି ରହିନି ଭଗବାନଙ୍କୁ ନୃତ୍ୟ କରିବାକୁ ଫଣାକୁ ଦେଖିକି ରହିଛି, ଫଣାକୁ ସବୁବେଳେ ଦର୍ଶନ କରିବା ପାଇଁ ଚାହୁଁଛି ଏବଂ ଭଗବାନ ନୃତ୍ୟ କରୁଛନ୍ତି, ଏଭଳି ନୃତ୍ୟ କରୁଛନ୍ତି, ସବୁ ଯେଉଁ ନୃତ୍ୟର ଯେଉଁ ରହିଛି ତାଳ ସ୍ୱର ଲୟ ଇତ୍ୟାଦି ସେସବୁ ଠିକ୍ ଭାବେ ମେଣ୍ଟେନ୍ କରାହେଉଛି, କିଛି ଏପଟ ସେପଟ ହେଉନାହିଁ। ଇଏ ହେଉଛି ଅଖିଳ କଳା ଗୁରୁ ନନର୍ଥ। ଏବଂ ସେହି ସମୟରେ ବିଦ୍ୟାଧରମାନେ ନୃତ୍ୟ ବାଦ୍ୟବାଦନ କରୁଛନ୍ତି, ଅପ୍ସରାମାନେ ନୃତ୍ୟ କରୁଛନ୍ତି, ଅନ୍ୟମାନେ ଦେବତାମାନେ ସବୁ ବାଦ୍ୟବାଦନ କରୁଛନ୍ତି। ଇଏ ସବୁ ଏଇ ଯେଉଁ ବାଦ୍ୟ, ଏଇ ମ୍ୟୁଜିକ୍, ଯାହା ସବୁ ରହିଛି, ଚିତ୍ର ରହିଛି, କଳା ସବୁ ରହିଛି, ସବୁ କଳା ଭଗବାନଙ୍କ ସେବାରେ ନିଯୁକ୍ତ ହେବା କଥା। କିନ୍ତୁ ଭଗବାନଙ୍କ ସେବାରେ ଯେତେବେଳେ ନିଯୋଗ କରାଯାଉନାହିଁ, ଯଦିଓ ସିଏ ବହୁତ ପ୍ରକାର ପ୍ରଶଂସିତ ହେଉଛନ୍ତି, ବହୁତ ଧନ ପାଉଛନ୍ତି, ବହୁତ ପ୍ରକାର ତାଙ୍କ ଜୀବନ ଏଭଳି ଭାବୁଛନ୍ତି, ଆମ ଜୀବନ ଧନ୍ୟ ହୋଇଗଲା, ଅମିତାଭ ବଚ୍ଚନ ଇତ୍ୟାଦି ବହୁତ ପ୍ରକାର ଫିଲ୍ମ ଷ୍ଟାର ଅଛନ୍ତି, ଏ କଳା ସବୁ ରହିଛି ତାଙ୍କର, କେତେ ପ୍ରଶଂସିତ ହେଉଛନ୍ତି, ଅମିତାଭ ବଚ୍ଚନ ମନରେ କ'ଣ ଭାବୁଥିବେ। ମୁଁ ଶୁଣୁଥିଲି ବମ୍ବେରେ ତାଙ୍କ ଯେଉଁ ଫ୍ଲାଟ ରହିଛି, ସବୁଦିନ ସକାଳେ ଲୋକମାନେ ଆସନ୍ତି, ବମ୍ବେରେ ଲୋକମାନେ ସବୁ ଆସନ୍ତି ଦେଖି। ଆଉ ପ୍ରଭୁ ଯଦି କାଲି କହୁଥିଲେ ଆମର ଭକ୍ତିବୃନ୍ଦ ଠାକୁରଙ୍କର ଯେଉଁ ରହିଛନ୍ତି ଅଜାଙ୍କ ଘର ରହିଛି, ଦେଖିବା ପାଇଁ ଲୋକ ଆସୁଥିଲେ, ସେହିଭଳି ଭାବରେ ବମ୍ବେରେ ଆସନ୍ତି ସବୁ ଲୋକମାନେ ଦେଖିବା ପାଇଁ ଅମିତାଭ ବଚ୍ଚନଙ୍କର ଘରକୁ ଦେଖିବା ପାଇଁ। ଅମିତାଭ ବଚ୍ଚନ ନୁହଁ, ଅମିତାଭ ବଚ୍ଚନ ଦେଖିବେ, ଦର୍ଶନ କରିବେ ଅମିତାଭ ବଚ୍ଚନଙ୍କର, ଆମର ଯେଉଁ ଦର୍ଶନ ଆଳତି ହେଉଛି ସେଭଳି ଭାବରେ ଦର୍ଶନ ଆଳତି ସେ କରନ୍ତି, ସେ ଆସିବେ ବାଲକୋନିକୁ ଆସିକିରି ହାତ ଦେଖାଇଦେବେ, ସମସ୍ତେ କୃତ୍ୟକୃତ୍ୟ ହୋଇଯିବେ। କ'ଣ ଜୀବନ ତାଙ୍କର ଧନ୍ୟ ହେଲା ନା ତାଙ୍କ ଜୀବନ ବେକାର ହେଇଗଲା? ମନୁଷ୍ୟ ହରି ହରି ବିଫଳ ଜନମ ଗୋଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନାମ ଦିଆ, ଜାଣିଆ ଶୁଣିଆ ବିଷ ଖାଇନୁ, ହରି ହରି ବିଫଳ ଜନମ ଗୋଆଇନୁ। ସେମାନେ ଯେଉଁ ଏତେ ପ୍ରଶଂସା ପାଉଛନ୍ତି, ଏତେ ନ୍ୟୁଜ୍ ପେପର ତାଙ୍କ କଥା ବାହାରୁଛି, ଏତେ ସବୁ ମେଡ଼ାଲ ପାଉଛନ୍ତି, ପ୍ରାଇଜ୍ ପାଉଛନ୍ତି, ସମ୍ମାନିତ ହେଉଛନ୍ତି, କିନ୍ତୁ ସେ ଜାଣୁନାହାନ୍ତି ତାଙ୍କର ଜୀବନ ବେକାର ହୋଇଯାଉଛି। ଭଗବାନ ମନୁଷ୍ୟ ଜନ୍ମ ପାଇକରି ଭଗବାନଙ୍କର ଗୁଣଗାନ କଲେ ନାହିଁ, ଏସବୁ ବିଫଳ ଜନ୍ମ ଗୁଆଇନୁ, ଏ ବିଫଳ ହୋଇଗଲା ଜନ୍ମଟା ମନୁଷ୍ୟ ଜନ୍ମ। ତେଣୁ ଯେତେ ସବୁ ବାଦ୍ୟ, ଯେତେ ସବୁ କଳା ରହିଛି, ଯେତେ ସବୁ ରହିଛି ଶିକ୍ଷା ବିଦ୍ୟା ସବୁ ରହିଛି, ଏସବୁ ବିଦ୍ୟା ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ, ସେବାରେ ନିଯୁକ୍ତ ହେଲେ ସେ ସାର୍ଥକ ହେବ। ଭାଗବତମ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଗୋଟେ ଶ୍ଳୋକଟି ଅଛନ୍ତି, ଯାହାକି ଆମ ଗୁରୁଦେବ ସବୁବେଳେ ସେଟା ସେ ଶ୍ଳୋକଟି କୁହନ୍ତି, ଇଦଙ୍ଗୀ ପୁଂସ ତପସା ସୁତ ସେବା ସୁସ୍ଥ ସୁପ୍ତ ବୁଦ୍ଧିଦତ୍ତୟୋ ଅଭିଚତୁର୍ଥ କବି ନିରୂପିତ। ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ, ଭଗବାନ ଯିଏକି ଉତ୍ତମ ଶ୍ଳୋକ, ଯାହାଙ୍କର ଦଶ ସବୁବେଳେ ପାଇଁ ରହିଛି ଉତ୍ତମ ଶ୍ଳୋକ ସିଏ, ତାଙ୍କର ଯଦି ଗୁଣ ବର୍ଣ୍ଣନା କରାଗଲା, ଯିଏ ଯେଉଁ ସ୍ତରରେ ଅଛନ୍ତି କିଏ ବହୁତ ସୁନ୍ଦର ଫୁଲ ଗୁନ୍ଥୁଛି, ସେଇ ଫୁଲ ଗୁନ୍ଥାରେ ମଧ୍ୟ ଭଗବାନଙ୍କର ଗୁଣଗାନ କରାଯାଇପାରେ, ଭଗବାନଙ୍କ ସେବାରେ ଲାଗିଲା। କିଏ ସଙ୍ଗୀତ ଗାନ କରୁଛି, ସେ ସଙ୍ଗୀତ ମାଧ୍ୟମରେ ଭଗବାନଙ୍କର ଗୁଣଗାନ କରାଯିବ ସଙ୍ଗୀତ ମାଧ୍ୟମରେ। କିଏ ବାଦ୍ୟ ବାଦନ କରୁଛି, ସେ ବାଦ୍ୟଟାକୁ ଭଗବାନଙ୍କ ସେବାରେ ଲଗେଇ ହେବ। ସବୁକିଛି ଯିଏ ବହୁତ ତପସ୍ୟା କରୁଛି, ତପ ଦିବ୍ୟ ପୁତ୍ର କାଜନ ସତ୍ୟମ ଶୁଦ୍ଧେ, ତପସ୍ୟା କରୁଛି ଭଗବାନଙ୍କ ଉଦ୍ଦେଶ୍ୟରେ ତପସ୍ୟା କରିବ। ପ୍ରଭୁପାଦ ମହାରାଜ କହନ୍ତି ଆମର ହେଉଛି ତପସ୍ୟା ହେଉଛି ଏହିଭଳି ଭାବରେ, ସକାଳୁ ଉଠିଲା ଭୋରରୁ ଉଠିବା ଏଇଟା ହେଉଛି ତପସ୍ୟା। ଦୀତଙ୍କ ପାହାନଙ୍କ ସ୍ତ୍ରୀଙ୍କ ସୁନିଆ ଚାରିଟି ଯେଉଁ ରହିଛି ନିଷେଧରୁ ଦୂର ହେବା, ବିଧି ନିଷେଧ ଗ୍ରହଣ କରିବା, ଇଏ ହେଉଛି ତପସ୍ୟା। ଇଏ ଆମେ କଳିଯୁଗରେ ଏତେ ତପସ୍ୟା କରିପାରିବେ, ଏତିକି ତପସ୍ୟା କଲେ ଯଥେଷ୍ଟ ହୋଇଗଲାଣି। ଯାହା ବି ହେଉଛି ଅଧିକ ତପସ୍ୟା କଲେ ଆହୁରି ଭଲ କଥା। ଏ ତପସ୍ୟା ସବୁ ଉଦ୍ଦିଷ୍ଟ ହେଉଛି କ'ଣ ପାଇଁ ନା ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ ହେବା କଥା। ତପସ୍ୟା ମାଧ୍ୟମରେ ଭଗବାନଙ୍କ ସେବା ହେବ। ଆମର ଏଇ ଶ୍ରାବଣ ମାସରେ ଭାଦ୍ର ମାସରେ ବହୁତ ତପସ୍ୟା ପାଇଁ ରହିଛି। ଆଜି ଉପବାସ, କାଲି ଉପବାସ, ପରଦିନ ଉପବାସ, ଗୋଟେ ଦିନ ଭାଡ଼େ ଛାଡ଼ିକିରି ଗୋଟେ ଦିନ ଉପବାସ, ଆଜି ମଧ୍ୟ ଉପବାସ, ଚତୁର୍ଦ୍ଦଶୀ ଆମେ ସବୁ ଆମେ କରୁନାହିଁ, କିନ୍ତୁ ହରିଦାସ ଠାକୁରଙ୍କର ଧାରାରେ ଯେଉଁମାନେ ଆସୁଛନ୍ତି ସେମାନେ ଆଜି ଉପବାସ କରୁଥିବେ ଅନନ୍ତ ଚତୁର୍ଦ୍ଦଶୀ। ଆଜି ହରିଦାସ ଠାକୁରଙ୍କର ତିରୋଭାବ, ଆମେ ଯେଉଁ କାଲି କଲେ ହରିଦାସ ଠାକୁରଙ୍କ ମଧ୍ୟ ପାଳନ ହୋଇଗଲା, କାରଣ ଦୁଇଟି ଦୁଇ ଦିନ ଲାଗେ ହରିଦାସ ଠାକୁରଙ୍କ ବା ଆଉ ଭକ୍ତିମ ଠାକୁରଙ୍କ ଦୁଇ ଜଣ ଯାକ ହେବ ନାହିଁ, ତେଣୁ ଗୋଟିଏ ଦିନରେ ପାଳନ କରାଯିବ। ଆଜି ଅନନ୍ତ ଚତୁର୍ଦ୍ଦଶୀ, ଅନନ୍ତଦେବ ଆଜି ଆବିର୍ଭାବ ହୋଇଥିଲେ, ବା ଅନନ୍ତଦେବ ଆଜି ତାଙ୍କର ଯାହା ବି ହେବ ଏଇଭଳି ଭାବରେ ଅନନ୍ତଦେବଙ୍କର ଆବିର୍ଭାବ, ଚତୁର୍ଦ୍ଦଶୀ ଯାହାଙ୍କର ମଧ୍ୟ ହରିଦାସ ଠାକୁର ନାମାଚାର୍ଯ୍ୟ, ସେ ନାମ ମୁସଲମାନ କୂଳରେ ହେଲେ ମଧ୍ୟ ସେ ଦିନକୁ 3 ଲକ୍ଷ ନାମ ଗ୍ରହଣ କରୁଥିଲେ। ମହାପ୍ରଭୁ ତାଙ୍କୁ ମୁସଲମାନଙ୍କ ହରିଦାସ ଠାକୁର ହେଉଛନ୍ତି ବ୍ରହ୍ମା, ସ୍ୱୟଂ ବ୍ରହ୍ମା ଭଗବାନ ଯେଉଁ ବାଛୁରୀ ଚୋରେଇଥିଲେ, ବାଳକମାନଙ୍କୁ ଶୁଳେ ଚୋରେଇଥିଲେ, ସେଥିପାଇଁ ସେ ପ୍ରାର୍ଥନା କରିଥିଲେ ତଦସ୍ତମେନା ସବୁରି ଭାଗ ଭବିତ୍ର ବାନ୍ୟ ତୃତୁବାତିରସ୍ୟା ଜେନା ହମେ କୋ ବିଭବଜନା ଭୂତ୍ୱା ନିଷେବେ ତୋ ପାଦ ପଲ୍ଲଭମ। ଦଶମ ସ୍କନ୍ଦ 14 ଅଧ୍ୟାୟରେ ଏ ସ୍ତୁତି ସବୁ ରହିଛି। ବହୁତ 40 ସ୍ତୁତି କରିଛନ୍ତି ଭଗବାନ ବ୍ରହ୍ମାଙ୍କୁ, ବ୍ରହ୍ମା ଭଗବାନ ପାଇଁ, ତା ଦେହରେ ଗୋଟେ ସ୍ତୁତି ରହିଛି। ପ୍ରଭୁ ତଦସ୍ତୁମେ ନା, ପ୍ରଭୁ ଏତିକି ମୋତେ କୃପା କରନ୍ତୁ, କ'ଣ ନା ଭବେତ୍ର ବା ଅନ୍ୟତ୍ର, ଏଇ ଭାବରେ ହଉ ବା ଅନ୍ୟ ଯେଉଁଠି ହଉ, ତୁ ବା ତିରସ୍ୟା ଏଇ ଜନ୍ମରେ ହଉ ବା ଗୋଟେ ଅନ୍ୟ ନିଚ ଜନିରେ ହଉ, ଜେନା ଆମେ କବି ଭବତ ଜନା ନା, ଯେଭଳି ଭାବେ ମୁଁ ଆପଣଙ୍କର ଜଣେ ଜନ ହେବି, ଜନ ହେଇକିରି ଆପଣଙ୍କର ଭୂତୁଆ ନିଶେବେ ତ ପାଦ ପଲ୍ଲବ, ଆପଣଙ୍କ ପାଦ ପଦ୍ମର ସେବା କରିବି ପ୍ରାର୍ଥନା କରିଥିଲେ। ତେଣୁ ହରିଦାସ ଠାକୁର ଉପରେ ଆସିଲେ ସେ ମହାପ୍ରଭୁଙ୍କ ଲୀଳାରେ ସାମିଲ ହେଲେ ବ୍ରହ୍ମ ହରିଦାସ। ମୁସଲମାନ ଯବନ କୂଳରେ ଯଦିଓ ସେ ଗୋଟେ ଉନ୍ନତ କୂଳରେ ଥିଲେ, କିନ୍ତୁ ତାଙ୍କ ପିତାମାତା ଚାଲିଗଲେ ସେ ଯବନ କୂଳରେ ଯାହା ପାଳିତ ହେଲେ, ଏଇଭଳି ଭାବରେ ସଠିକ ଭାବରେ ଜଣା ନାହିଁ। ଯାହା ବି ହଉ ମୁସଲମାନ ବି ତାଙ୍କୁ କହିଲେ ସମସ୍ତେ, ମୁସଲମାନ କୂଳରେ ମ୍ଲେଚ୍ଛ ଯବନ କୂଳରେ ଜନ୍ମ ହେଲେ, କିନ୍ତୁ ଭଗବାନଙ୍କ ନାମ କେମିତି କେଉଁଠି କିଏ ନେଲେ କ'ଣ ହେଲେ ସେସବୁ ଜଣା ନାହିଁ, ବା ମୁଁ ଜାଣିନାହିଁ କେମିତି ଭଗବାନଙ୍କ ନାମ ନେଲେ, କିନ୍ତୁ ଦିନକୁ 3 ଲକ୍ଷ ନାମ ନେଉଥିଲେ, ଏତେ ପ୍ରସିଦ୍ଧି ଥିଲା ତାଙ୍କର। ସେ ଯେଉଁ ରହିଥିଲେ ବେଣାପୁରରେ ରହିକରି ଭଗବାନ ନାମ ନେଉଥିଲେ ଗୋଟେ ପର୍ବତ ଗୁମ୍ଫାରେ, ସେଠିକାର ଯେଉଁ ଜମିଦାର ଥିଲେ ରାମଚନ୍ଦ୍ର ଖାଁ, ତାଙ୍କର ଈର୍ଷା ଆସିଗଲା ଗୋଟେ ଯବନ କୂଳରେ ହେଇକିରି, ଯବନଟା ହେଇକିରି ତାହାର ଏତେ ପ୍ରଶଂସା, ମୁଁ ଜମିଦାର ଜମିଦାର ମୋର ପ୍ରଶଂସା ନାହିଁ ତାର ଏତେ ପ୍ରଶଂସା, ତାକୁ ଭ୍ରଷ୍ଟ କରିବା ପାଇଁ ସବୁ ବେଶ୍ୟାକୁ ପଠାଇଲେ। ସେ ବେଶ୍ୟା ମଧ୍ୟ ବହୁତ ଗର୍ବରେ କହିଲେ ହଁ ମୁଁ ତାଙ୍କୁ ଭ୍ରଷ୍ଟ କରାଇଦେବି, ଆସିକିରି ପ୍ରତିଦିନ ରାତିରେ ଆସି ଅପେକ୍ଷା କରିବ ଗୁମ୍ଫା ନିକଟରେ ଏକୁଟିଆ ସ୍ଥାନ, ରାତ୍ରି ସ୍ଥାନ, ସେ ଏକୁଟିଆ ଭଗବାନ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସିଏ କ'ଣ ଭ୍ରଷ୍ଟ କରିବ, ନିଜେ ଭ୍ରଷ୍ଟ ହୋଇଗଲା, ନିଜେ ଯେଉଁ ନିଚ ସ୍ଥାନରେ ଥିଲା ସେଠାରୁ ଭ୍ରଷ୍ଟ ହୋଇକି ଉଚ୍ଚ ସ୍ଥାନକୁ ଗଲା, ଭ୍ରଷ୍ଟ ନୁହଁ ସେଇଟା ଉତ୍ଥାନ, ତାର କ'ଣ ତାର ପ୍ରମୋସନ ହେଲା, ତାର ପତନ ହେଲାଣି ତାର ପ୍ରମୋସନ ପାଇଲା, ସିଏ ବୈଷ୍ଣବୀରେ ପରିଣତ ହୋଇଗଲା, ବେଶିଆ ଜଣେ ମଧ୍ୟ ବୈଷ୍ଣବୀ ହୋଇଗଲା। ଅହେତୁକି ଅପ୍ରତିହତା ଭଗବାନ ଭକ୍ତି, କୌଣସି କାରଣରୁ ଅହେତୁକି କୌଣସି ହେତୁ ନାହିଁ ଜଣେ ଭଗବାନ ଭକ୍ତି କରିପାରିବ, କୌଣସି ସମୟରେ ସେଟା ବାଧା ଦିଆଯାଇପାରିବ ନାହିଁ, ଗୋଟେ ବେଶିଆଟେ ହେଲେ ମଧ୍ୟ ତାହାର ବଦଳିଗଲା, ମନ ବଦଳିଗଲା, ତିନି ରାତି ଯେଉଁ ଆସିଲା ଏସବୁ କଥା ଆମେ କହିବା ନାହିଁ, କାରଣ ଏଇଟା ସବୁ ତ ଜାଣିଛନ୍ତି। ତେଣୁ ସେ ବେଶୀ ସେ ବୈଷ୍ଣବୀରେ ପରିଣତ ହୋଇଗଲା। ଏଇଟାକୁ ଦେଖିବା ପାଇଁ ଲୋକମାନେ ଆସିଲେ। ହରିଦାସ ଠାକୁରଙ୍କ ଯେଉଁ କ'ଣ ତାଙ୍କ ନିନ୍ଦା କରିବା ପାଇଁ ଚାହିଁଥିଲେ ତାଙ୍କର ପ୍ରଶଂସା ହେଲା। ରାମଚନ୍ଦ୍ର ଖାଁ ଯିଏ ପ୍ରଶଂସା ପାଇବା ପାଇଁ ଚାହୁଁଥିଲେ ତାଙ୍କର ନିନ୍ଦା ହେଲା। ତେଣୁ ଏଇ ଯେଉଁ ରହିଛି ସବୁ ବିଭିନ୍ନ ପ୍ରକାର ସବୁ ନୃତ୍ୟ ରହିଛି, ବିଭିନ୍ନ ପ୍ରକାର ବାଦ୍ୟ ରହିଛି, ସଙ୍ଗୀତ ରହିଛି, ସବୁ କଳା, ସବୁ କଳାର ଗୁରୁ ହେଉଛନ୍ତି ଶ୍ରୀ ଭଗବାନ। ଏଭଳି ନୃତ୍ୟ କରୁଥିଲେ ଯେଉଁଟା ଅସମ୍ଭବ, ଏଭଳି କୌଣସି ଇତିହାସ ନାହିଁ ଏପର୍ଯ୍ୟନ୍ତ, ସେଭଳି ଘଟଣା ହୋଇନାହିଁ। ଭଗବାନ ମଧ୍ୟ ବେଶୀ ବୟସ ନୁହଁ, ଛଅ ବର୍ଷର ଲୀଳା, ଛଅ ସାତ ବର୍ଷର ଲୀଳା ଭଗବାନ କରିଥିଲେ। ଛଅ ସାତ ବର୍ଷରେ ଏଭଳି ନୃତ୍ୟ କରୁଥିଲେ, ତାକୁ ଆସିକି ଦେବତାମାନେ ଅପ୍ସରାମାନେ ସବୁ ଆନନ୍ଦରେ ଉପଭୋଗ କରୁଥିଲେ, ତାଙ୍କ ସହିତ ଭଗବାନଙ୍କ ସହିତ ସାମିଲ ହୋଇଯାଉଥିଲେ। ଭଗବାନଙ୍କ ସହିତ ଆମେ ଯଦି ଯୁକ୍ତ ହୋଇଯିବା ଆମ ଜୀବନ ଧନ୍ୟ ହୋଇଯିବ। ଏ ସୈନିକମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇକି ଅକ୍ଷତ ଅବସ୍ଥାରେ ଫେରି ଆସିଲେ। ଆଜି ତାଙ୍କର ସବୁ ଗୁଣଗାନ କରାଯାଉଛି, ଶଙ୍ଖ ଦୁନ୍ଦୁଭି ନାଦ କରାଯାଉଛି, ଭେରି ତୁରି ଅନେକ ଅନେକ ଶଙ୍ଖ, ଅନେକ ଦୁନ୍ଦୁଭି, ଅନେକ ଭେରି, ଅନେକ ତୁରି ଏସବୁ ନାଦ ହେଉଛି। ଏସବୁ ନାଦ ହେଉଛି ହେଉ, ସିଏ ମଧ୍ୟ ଗୋଟେ ବହୁତ ସୁନ୍ଦର ଶବ୍ଦ ଆସୁ, ସୁନ୍ଦର ସଙ୍ଗୀତ ଆସୁଛି, କିଏ ମଧ୍ୟ ନୃତ୍ୟ କରୁଛନ୍ତି, କିଏ କ'ଣ ସବୁଜ ବର୍ଣ୍ଣନା କରାଯାଇ ନାହିଁ। ଭଗବାନ ବିଜୟରେ ସାମିଲ ହେବେ, ଆମର ଯେଉଁ ଯେଉଁଭଳି ଭାବରେ କରାଯାଉଛି, କୌତୁକ ବୋଲି କୁହାଯାଇଛି, ଏଠି କୌତୁକ ଶବ୍ଦ ଅଛି, କୌତୁକ ଉତ୍ସବ, ଭଗବାନଙ୍କର ନିତ୍ୟ ଉତ୍ସବ, ଭଗବାନଙ୍କ ରୂପ ହେଉଛି ନିତ୍ୟ ଉତ୍ସବ। ଆମେ ଯେଉଁ ଉତ୍ସବ କରୁଛେ, ଭଗବାନ ରାମଚନ୍ଦ୍ରଙ୍କ ଉତ୍ସବ ହୋଇପାରିଲାନି ଠିକ୍ ଭାବରେ, ସମସ୍ତ ଭକ୍ତମାନଙ୍କ ମନ ଦୁଃଖ ବିଶେଷ ଭାବରେ ରଘୁନନ୍ଦନ ଧାମ ଭକ୍ତମାନଙ୍କର ଏ ଉତ୍ସବ ଭଗବାନଙ୍କର ପ୍ରତିଦିନ ଉତ୍ସବ। ଭାଗବତ ବର୍ଣ୍ଣନା କରାଯାଏ ନବମସ୍କନ୍ଦ ଚବିଶ ଅଧ୍ୟାୟରେ ଏ ଶ୍ଳୋକଟି ରହିଛି, ଭଗବାନଙ୍କ ରୂପ ଏଭଳି, ଯଶ୍ୟାନନଂ ମକର କୁଣ୍ଡଳ ଚାରୁକର୍ଣ୍ଣ ଭ୍ରାଜତ କପୋଳ ସୁଭଗ ସବିଳାସ ହାସ୍ୟ ନିତ୍ୟୋତ୍ସବନ ତୃପୋଷି ପିବନ୍ତୁ ନାର୍ଯ୍ୟ ନରାଶ ମୁଦିତା କୁପିତା ନିମେଷ। ପ୍ରତିଦିନ ଉତ୍ସବ, ଭଗବାନଙ୍କ ରୂପ ଖାଲି ଗୋଟେ ଉତ୍ସବ, ଏତେ ଗୁଣ ଭଗବାନ ରହିଛି କ'ଣ କହିବା, ତାକୁ ବର୍ଣ୍ଣନା କରିବା ଅନନ୍ତ ଦେହ ଭଗବାନଙ୍କୁ ଗୁଣଗାନ କରୁଛନ୍ତି ସେ ସେଇ ପାରୁନାହିଁ, ଏତେ ଗୁଣ ଭଗବାନ ରହିଛି। ତାଙ୍କର ଯଦି ମୁଖର ବର୍ଣ୍ଣନା କରାଯିବ ସେ ସହିପାରିବ ନାହିଁ, ଏତେ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର, ଆମର ବର୍ଣ୍ଣନା କରିବା ପାଇଁ କ୍ଷମତା ନାହିଁ। କିନ୍ତୁ ଯେଉଁମାନଙ୍କ ବର୍ଣ୍ଣନା କରିବା ପାଇଁ କ୍ଷମତା ରହିଛି ଅନନ୍ତ ଦେହ, ଏକ ଗୋଟିଏ ମୁଖରେ ନୁହଁ, ଗାୟନ ଗୁଣନ ଦଶ ଶତାନନ ଦଶଶହ ଏକ ହଜାର ମୁଖରେ ଗୁଣଗାନ କରୁଛନ୍ତି ସେ ସବୁ ନାହିଁ। ଯଶ୍ୟାନନ ମକର କୁଣ୍ଡଳ ଚାରୁକର୍ଣ୍ଣ, ମକର କୁଣ୍ଡଳ କର୍ଣ୍ଣରେ ଚାରୁକର୍ଣ୍ଣ, ସୁନ୍ଦର କର୍ଣ୍ଣ ଭଗବାନଙ୍କର ରହିଛି। ଖାଲି କର୍ଣ୍ଣକୁ ଦେଖିଲେ ଜଣେ ଲୋଭିତ ହେଇଯିବ, ପ୍ରଲୋଭିତ ହେଇଯିବ, ଏତେ ସୁନ୍ଦର କର୍ଣ୍ଣ ଆମେ ଚିନ୍ତା କରିପାରିବାନି, କର୍ଣ୍ଣରେ କ'ଣ ଏତେ ସୌନ୍ଦର୍ଯ୍ୟ ରହିଛି, ହଁ ଚାରୁକର୍ଣ୍ଣ ବୋଲି କହାଗଲା। ଖାଲି କର୍ଣ୍ଣର ଯଦି ଶୋଭା ବର୍ଣ୍ଣନା କରାଯିବ କାହିଁରେ କ'ଣ ଜଣେ ଆକର୍ଷିତ ହେଇ ଆସିବ, ଏଭଳି ଭଗବାନଙ୍କ ରୂପ ଚାରୁକର୍ଣ୍ଣରେ ତାର ମକର କୁଣ୍ଡଳ ଧାରଣ କରିଛନ୍ତି। ଏଇଟାକୁ ଶ୍ଳୋକ ବର୍ଣ୍ଣନା କଲେ ତ ଆମେ ସରିଯିବ ସମୟ। ଏଭଳି ନିତ୍ୟ ଉତ୍ସବ, ଏ ନିତ୍ୟ ଉତ୍ସବ, ଏଇଟା ଭଗବାନଙ୍କ ରୂପ ଦେଖିଲା ମାନେ ନିତ୍ୟ ଉତ୍ସବ। ମଙ୍ଗଳା ଆଳତି ଆମେ ସବୁଦିନ ଭୋର ସାଢ଼େ ଚାରିଟାରେ ମଙ୍ଗଳା ଆଳତି ପ୍ରଭୁପାଦ ମହାପ୍ରଭୁ ବ୍ୟବସ୍ଥା କରିଛନ୍ତି, ଏ ମଙ୍ଗଳ ଉତ୍ସବ, ମଙ୍ଗଳ ଭଗବାନଙ୍କ ରୂପ ଦର୍ଶନ କଲେ ସାଢ଼େ ସାତଟାରେ ଦର୍ଶନ ଆଳତି, ସବୁ ଉତ୍ସବ, ଭଗବାନ ରୂପ ହେଉଛି ଗୋଟେ ଉତ୍ସବ। ହଁ ତାଙ୍କର ଗୁଣଗାନ କରାଗଲା, ଏସବୁ ନୃତ୍ୟ କରାଗଲା, କି କ'ଣ ସବୁ କଲେ, ଯାହାର ଯେଉଁ ରହିଛି କଳା ରହିଛି ସେ ସେଇ କଳାରେ ଭଗବାନ ସେବା କରିବେ। ଆମେ ଭଗବାନଙ୍କର ଅଂଶ ହିସାବରେ ଆମର କିଛି ନା କିଛି ଭଲ ଗୁଣ ରହିଛି, ଏହି ଗୁଣ ମାଧ୍ୟମରେ ଆମେ ଭଗବାନଙ୍କର ସେବା କରିବା, ଭଗବାନ ସେମିତି ସନ୍ତୁଷ୍ଟ ହୋଇଯିବେ। ତେଣୁ ଆଜି ମଥୁରାବାସୀମାନେ କିଏ ଶଙ୍ଖନାଦ କରୁଛନ୍ତି, ଦୁନ୍ଦୀ ଗାନ ନାଦ କରୁଛନ୍ତି, ଭେରି ତୁରି ଅନେକ ଶହ ଅନେକ ସବୁ ସଂଖ୍ୟାରେ ସବୁ ମଥୁରାବାସୀମାନେ ପଳାଇ ଆସିଛନ୍ତି ଭଗବାନ ସ୍ୱାଗତ କରିବା ପାଇଁ। କ'ଣ ଛୋଟିଆ କଥା, ଏତେ ଯେଉଁ ତା ପୂର୍ବରୁ ଭୟ କରୁଥିଲେ, ତାଙ୍କର ବାଜୁଥିଲା ଶଙ୍ଖ ଦୁନ୍ଦୁବି ସବୁ ବାଜୁଥିଲା, ତାଙ୍କର ମଧ୍ୟ ବାଜୁଥିଲା, ତାଙ୍କର ଶଙ୍ଖ ଶବ୍ଦ ଶୁଣିକରି ତାଙ୍କର ଭୟ ଆସିଯାଇଥିଲା, ହୃଦୟ ଭୟଭୀତ ହୋଇଯାଉଥିଲା। ଆଜି ଏମାନେ ଯେତେ ଭଗବାନ ବିଜୟ ଲାଭ କଲେ, ଏମାନେ ସବୁ ଶଙ୍ଖନାଦ କରୁଛନ୍ତି, ଶଙ୍ଖନାଦ କରିକିରି ବୀଣା ବେଣୁ ମୃଦଙ୍ଗାନି, କାହାର କେଉଁ ରହିଛି କି ବୀଣା ବଜାଇବା ପାଇଁ ଆକର୍ଷଣ ରହିଛି,
ବୀଣା ତା ପାଇଁ ରହିଛି। ବୀଣା ଭଗବାନ ଅନେକ ପ୍ରକାର ସଙ୍ଗୀତ କରିଛନ୍ତି, ସେଇ ଷ୍ଟ୍ରିଙ୍ଗ ଷ୍ଟ୍ରିଙ୍ଗ ମ୍ୟୁଜିକ୍ ତାର ତାରରେ ସବୁ ଆସୁଛି, ତାରରେ ସବୁ ଗୀତ ହେଉଛି, ଅନେକ ପ୍ରକାର ତାର ମ୍ୟୁଜିକ୍ ରହିଛି, ବୀଣା ଇତ୍ୟାଦି ସବୁ ରହିଛି। ସରସ୍ୱତୀ ବୀଣା ବାଦନ କରନ୍ତି, ସରସ୍ୱତୀ ଦେବୀ ବୀଣା ବାଦନ ଭଗବାନ ଗୁଣଗାନ କରନ୍ତି, ଭଗବାନ ଶକ୍ତି ସିଏ ବିଦ୍ୟା ଶକ୍ତି ସରସ୍ୱତୀ ଦେବୀ। ଏ ଭାଗବତମ ହେଉଛି ସରସ୍ୱତୀ ଦେବୀଙ୍କର ଅଧିଷ୍ଠାନ ରହିଛି। ଦେବୀ ସରସ୍ୱତୀ ବ୍ୟାସଂ ନାରାୟଣ ନମସ୍କୃତ୍ୟ, ଦେବୀ ସରସ୍ୱତୀ ଏଠି ରହିଛି, ସରସ୍ୱତୀଙ୍କ ରହିଛି ଶକ୍ତି ରହିଛି ଏଠି। ଗୋଟିଏ ଗୋଟିଏ ଶବ୍ଦ ଗୋଟିଏ ଗୋଟିଏ ଶବ୍ଦରେ ଗୋଟିଏ ଗୋଟିଏ ଶ୍ଳୋକରେ ଅନେକ ପ୍ରକାର ଅର୍ଥ ରହିଛି, ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି। ଜଣେ ଗାଳି କରିବ ସେ ସରସ୍ୱତୀ ଦେବୀ ତାକୁ ପ୍ରଶଂସା କରିଦେବେ, ଏତେ ଶକ୍ତି ରହିଛି, ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ବୀଣା କି ବୀଣା ବୀଣା ନାରଦ ମୁନି ବଜାଏ ବୀଣା ରାଧିକା ରମଣ ନାମେ, ନାରଦ ମୁନିଙ୍କର ପ୍ରସିଦ୍ଧ ଏ ବୀଣା ଭଗବାନ ତାଙ୍କୁ ଦେଇଛନ୍ତି ନାରଦ ମୁନିଙ୍କୁ, ଏବଂ ସେ ସବୁବେଳେ ବୀଣା ବାଦନ କରୁଛନ୍ତି ରାଧିକା ରମଣ ନାମେ। ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ରାଧିକା ରମଣ ନାମେ, ବୀଣୁବାଦଙ୍କ ଭଗବାନଙ୍କ ପ୍ରିୟ ମ୍ୟୁଜିକ୍ ସଙ୍ଗୀତ ହେଉଛି ବେଣୁ, ବେଣୁ ମା ବେଣୁ ଗୀତି ଗୋଟେ ରହିଛି ଭାଗବତମର ଦଶମ ସ୍କନ୍ଦ ଏକୋଇଶ ଅଧ୍ୟାୟରେ ବେଣୁ ଗୀତ, ଖାଲି ବେଣୁ ଉପରେ ବର୍ଣ୍ଣନା କରାଯାଇଛି, ବେଣୁ ବେଣୁର ପ୍ରଶଂସା କରାଯାଇଛି, ଗୋପୀମାନେ ସବୁ ପ୍ରଶଂସା କରୁଛନ୍ତି ବେଣୁ ଗୀତ। ବୀଣା ବେଣୁ ମୃଦଙ୍ଗ ମୃଦଙ୍ଗ ରହିଛି, ମୃଦଙ୍ଗ ମହାପ୍ରଭୁଙ୍କ ଏହି ମୃଦଙ୍ଗରେ ବହୁତ ଶବ୍ଦ ରହିଛି, ବହୁତ ସୁନ୍ଦର ଭାବରେ ସବୁ ବଜେଇ ପାରିଲେ ସବୁ ଏଇ ଭଗବାନ କୀର୍ତ୍ତନ ମୃଦଙ୍ଗଟା କେତେ ସାହାଯ୍ୟ କରୁ, କେତେ ମୃଦଙ୍ଗ ମହାପ୍ରଭୁଙ୍କ ଲୀଳାରେ ସବୁ ମୃଦଙ୍ଗ ସବୁ ବାଜୁଥିଲା, ନୃତ୍ୟ କୀର୍ତ୍ତନ ହେଉଥିଲା। ମୃଦଙ୍ଗାନି ପୁରଂ ପ୍ରବିଶତି ପ୍ରଭୁ, ପ୍ରଭୁ ସମସ୍ତଙ୍କର ସେ ପ୍ରଭୁ ଦୁଇ ଜଣ ଯାକ ପ୍ରବେଶ କରୁଛନ୍ତି। ପୁରଂ ପ୍ରବିଶତି ମଥୁରା ପୁରୀ, ପୁରୀ ମଧୁପୁରୀ ବରା, ଯେତେ ପୁରୀ ଅଛି ଜଗନ୍ନାଥପୁରୀ ଦ୍ୱାରକାପୁରୀ ସବୁ ପ୍ରକାର ଅନେକ ପ୍ରକାର ପୁରୀ ରହିଛି, ପୁରୀ ପୁର ବୋଲି କହେ ପୁରୀ। କିନ୍ତୁ ମହାପ୍ରଭୁ ପଚାରିଲେ ରଘୁନାଥ ଉପାଧ୍ୟାୟଙ୍କୁ ପଚାରିଲେ ପୁରୀ ମଧ୍ୟରେ କେଉଁ ପୁରୀ ଶ୍ରେଷ୍ଠ, ନା ପୁରୀ ମଧୁପୁରୀ ବରା, ପୁରୀମାନଙ୍କ ଭିତରେ ମଧୁପୁରୀ ବା ମଥୁରାପୁରୀ ଇଏ ହେଉଛି ଶ୍ରେଷ୍ଠ, ପୁରୀ ମଧୁପୁରୀ ବରା ଭଗବାନ ସେଠି ରହିଛି ନିତ୍ୟଙ୍ଗ ସନ୍ନିହିତ ହରେ, ଭଗବାନ ସବୁବେଳେ ପାଇଁ ରହିଛନ୍ତି ସେଠି ମଥୁରାରେ। ତେଣୁ ପୁରୀ ପ୍ରବିଶତ ପୁରଂ ପ୍ରବିଶତ ପ୍ରଭୁ, ପ୍ରଭୁ ଦୁଇ ଜଣ ଯାକ ରାମ ବଳରାମ ରାମକୃଷ୍ଣ ଏମାନେ ପ୍ରବେଶ କରୁଛନ୍ତି, ତାଳଧ୍ୱଜ ଏବଂ ଗରୁଡ଼ଧ୍ୱଜ ରଥରେ ଭଗବାନ ପ୍ରବେଶ କରୁଛନ୍ତି, ବା ଆଉ ରଥ ନ ନେଇକି ନିଜେ ଚାଲିକି ଯାଉଥିବେ, କାରଣ ଆଉ ରଥର ଆବଶ୍ୟକତା ନାହିଁ, ଯୁଦ୍ଧ ପାଇଁ ରଥର ଆବଶ୍ୟକତା ଥିଲା, ବର୍ତ୍ତମାନ ରଥରେ ରହିଲେ ଏତେ ଆନନ୍ଦିତ ହେଇପାରିବେ, ସମସ୍ତେ କିଏ କ'ଣ ଦେବେ, ଫୁଲ ପକାଇବେ, କିଏ କ'ଣ ସବୁ ଉପହାର ଦେବେ, କିଏ କ'ଣ ସବୁ କରିବେ, ତାଙ୍କୁ ଏଭଳି ଭାବରେ ସ୍ୱାଗତ କରିବେ, ତେଣୁ ଆଉ ରଥ ନ ଯାଇକି ଚାଲିକି ଯାଉଥିବେ। ତେଣୁ ଏଇଭଳି ଭାବରେ ଯେତେ ପ୍ରବେଶ କରୁଛନ୍ତି ସିକ୍ତ ମାର୍ଗାନ, ମାର୍ଗ ଯେଉଁ ରାସ୍ତା ରହିଛି ସବୁ ସିକ୍ତ ଧୌତ ହୋଇଯାଇଛି, ଧୁଆ ହୋଇଯାଇଛି, ଧୁଆ ହୋଇଯାଇଛି କିଭଳି ଭାବରେ ନା ଚନ୍ଦନ ଜଳରେ, ସୁଭାଷିତ ଜଳରେ ଭଗବାନ ରାମଚନ୍ଦ୍ରଙ୍କର ଲୀଳାର ବର୍ଣ୍ଣନା କରାଯାଏ, ତାଙ୍କର ରାଜମାର୍ଗ ଯେଉଁ ରହିଛି ନ୍ୟାସନାଲ ହାଇୱେ ସବୁ ରହିଛି, ନ୍ୟାସନାଲ ହାଇୱେ ସବୁ ଏଇଭଳି ଭାବରେ ସୁଭାଷିତ ଜଳରେ ସବୁବେଳେ ଧୌତ ହେଉଥିଲା ଭଗବାନ ରାମଚନ୍ଦ୍ର ରାଜ୍ୟରେ, ତାଙ୍କର ଐଶ୍ୱର୍ଯ୍ୟ ଏଇଭଳି ଭାବରେ ଥିଲା। ସିକ୍ତ ମାର୍ଗାନ ହୃଷ୍ଟ ଜନା, ଜନ ଯେଉଁମାନେ ଥିଲେ ଲୋକମାନେ ସବୁ ଥିଲେ କେତେ ଆନନ୍ଦିତ ହେଇଛି, ହୃଷ୍ଟ ଜନା କେତେ ଆନନ୍ଦିତ ଆମେ କହିପାରିବା ନାହିଁ, ଯେତେବେଳେ ବହୁତ ଭୟ ରହିଛି, ଭୟ କହିଲେ ଆମକୁ ଆମେ ମାରିଦେବେ ହତ୍ୟା କରିଦେବେ ବା ଆମର ମଥୁରାକୁ ସେ ଆକ୍ରମଣ କରିକିରି ନେଇଯିବେ, ହତ୍ୟା କରି ନେଇଯିବେ, ଏଇ ଭୟ ଥିଲା। ଆମେ ଆଉ ଜଣଙ୍କର ଗୋଟେ ଦୁଷ୍ଟ ବ୍ୟକ୍ତିର ଅଧୀନରେ ରହିବୁ, କଂସର ଅଧୀନରେ ରହିଥିଲେ, ବହୁତ ବର୍ଷ ହୋଇଗଲା କଂସର ଅଧୀନରେ ରହିଥିଲେ, ବର୍ତ୍ତମାନ ତାର ଶ୍ୱଶୁରଙ୍କ ଅଧୀନରେ ରହିଥାନ୍ତେ ଜରାସନ୍ଧ, ଏଇଭଳି ଭାବରେ ଭୟ ଥିଲା। ଆଜି ଯେତେବେଳେ ସେ ଭୟରେ ମୁକ୍ତ ହୋଇଗଲେ କେତେ ତାଙ୍କର ଆନନ୍ଦ ନ ହେବ, ଭଗବାନଙ୍କର ଅଧୀନ ରହିବା ସବୁ ବୁଢ଼ା ବୁଢ଼ୀମାନେ ଯେତେ ସବୁ ଥିଲେ ଆଉ ପୂର୍ବରୁ ବର୍ଣ୍ଣନା କରାଯାଇ ସବୁ ଯୁବକ ଯୁବକୀ ହୋଇଯାଇଛନ୍ତି, ଭଗବାନ ରୂପର ମାଧୁରୀ ଏଭଳି ଭାବରେ ରହିଛି, କେବଳ ରୂପ ଦେଖିକିରି ସେମାନେ ସବୁ ତାଙ୍କର ବାର୍ଦ୍ଧକ୍ୟ ରୋଗ ଭଲ ହୋଇଗଲା, ସେମାନେ ଯୁବକ ହୋଇଗଲେ, ଏଭଳି କୌଣସି ଔଷଧ ଅଛି? କେତେ ଟଏ ସବୁ ଷ୍ଟେସନରେ କ'ଣ ସବୁ ଲଗାଉଛନ୍ତି, ସବୁ କସମେଟିକ୍ ଇତ୍ୟାଦି ଲଗାଉଛନ୍ତି, ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ କ'ଣ ବାର୍ଦ୍ଧକ୍ୟଟା ଯାଉଛି? ସେ ବାର୍ଦ୍ଧକ୍ୟ ରହିବ ଟିକିଏ, ଖାଲି ରୂପକୁ ଦେଖାଯିବ ବହୁତ ସୁନ୍ଦର, ହେମାମାଳିନୀ ଇତ୍ୟାଦି ସବୁ ରହିଛନ୍ତି, କିନ୍ତୁ ବାର୍ଦ୍ଧକ୍ୟ ଦେଇପାରିବେ, କିନ୍ତୁ ଭଗବାନଙ୍କ ରୂପ ଏଭଳି ଔଷଧ, କେବଳ ଦେଖିଦେଲି ତାଙ୍କ ବାର୍ଦ୍ଧକ୍ୟ ଚାଲିଗଲା, ଯୁବକ ଯୁବତୀ ହୋଇଗଲେ। ଏହା ପୂର୍ବ ବର୍ଣ୍ଣନା କରାଯାଇଛି, ତା ଦଶମ ସ୍କନ୍ଧ ଚୋରାଳିଶନାକୁ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସେ ଶ୍ଳୋକଟି ଅଛନ୍ତି। ହୃଷ୍ଟ ଜନା ଆନନ୍ଦ, ଆନନ୍ଦରେ ବହୁତ କଥା ହେବ, ଆନନ୍ଦରେ ସବୁ ରୋଗ ଭଲ ହୋଇଯିବ, ଦୁଃଖରେ ସବୁ ପ୍ରକାର ରୋଗ ଆସିବ, ଜଣେ ଆନନ୍ଦ ରହିଲା ମାନେ ତାର ସବୁ ରୋଗ ଭଲ ହୋଇଯିବ, ଭଗବାନଙ୍କ ସେବା ରହିଲା ମାନେ ଆଉ କ'ଣ ରୋଗ। ତେଣୁ ହୃଷ୍ଟ ଜନା ପତାକା ବି ଅଳଙ୍କୃତମ, ବିଭିନ୍ନ ପତାକା ସବୁ ଲାଗିଛି, ପତାକା ଧ୍ୱଜା, ଛୋଟ ଛୋଟ ପତାକା ବୋଲି କୁହାଯାଏ, ଛୋଟ କପଡ଼ାକୁ ପତାକା, ବଡ଼କୁ ଧ୍ୱଜା ବୋଲି କୁହାଯାଏ, ଏଇଭଳି ଭାବରେ ପତାକା ଧ୍ୱଜା ସବୁ ପତାକା ଅଭି ଅଳଙ୍କୃତ ଛାଇ ହେଇଯାଇଛି ପତାକା, ଏଭଳି ଭାବରେ ଭଗବାନଙ୍କୁ ସ୍ୱାଗତ କରାଯାଉଛି। ନିର୍ଘୃଷ୍ଟା ବ୍ରହ୍ମଘୋଷେଣ, ବେଦପାଠ କରାଯାଉଛି ବ୍ରାହ୍ମଣମାନେ, ବ୍ରାହ୍ମଣମାନଙ୍କର ହେଉଛି ଇଏ ଚାରୋଟି ଛଅଟି କାର୍ଯ୍ୟ ରହିଛି, କ'ଣ ପଠନ ପାଠନ ଯଜନ ଯାଜନ ଦାନ ପ୍ରତିଗ୍ରହ, ପାଠ କରିବେ ସେମାନେ, ବେଦ ପାଠ କରିବେ, ବେଦ ପାଠା ଭବତ ବିପ୍ର, ସମସ୍ତେ ବେଦ ପାଠ କରିବା ପାଇଁ ଯୋଗ୍ୟତା ନାହିଁ, ଯେଉଁମାନେ ସଂସ୍କାର ଗ୍ରହଣ କରିବେ ସେମାନେ ବେଦ ପାଠ କରିବେ, ସମସ୍ତେ ବେଦ ପାଠ କରିପାରିବେ ନାହିଁ, ସେଥିପାଇଁ ଆମର ବ୍ୟାସଦେବ ତାଙ୍କ ପାଇଁ ମହାଭାରତକୁ ରଚନା କଲେ, କିନ୍ତୁ ଏତେ ସବୁ ଶାସ୍ତ୍ର ରଚନା କରିସାରିକି ମଧ୍ୟ ବ୍ୟାସଦେବ ସନ୍ତୋଷ ପ୍ରାପ୍ତ ହୋଇପାରୁନଥିଲେ, ସେଇଥିପାଇଁ ଭାଗବତମ ରଚନା କରାଗଲା। ସମସ୍ତ ଶାସ୍ତ୍ର ନିଗମ ଗଳ୍ପତରୁ ଗଳିତମ ବଳମ, ଶ୍ରେଷ୍ଠ ଶାସ୍ତ୍ର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ଆମର ବିଶ୍ୱ ଗ୍ରନ୍ଥାଗାରରୁ ସବୁ ଗ୍ରନ୍ଥ ନଷ୍ଟ ହୋଇଗଲେ କିଛି ଅସୁବିଧା ନାହିଁ, ଯଦି ଭାଗବତମ ଅଛନ୍ତି, ଏଭଳି ଭାଗବତମ ଗ୍ରନ୍ଥ ପ୍ରଭୁପାଦ ମହାରାଜଙ୍କ କୃପାରୁ ଆମର ଯେଉଁ ପ୍ରାଇମ୍ ଟାଇମ୍ ରହିଛି ସକାଳ 8-9 ଏଇ ଟାଇମ୍ରେ ଆମେ ଭଗବାନଙ୍କର କଥା ଶୁଣୁଛେ, କେତେ ଭାଗ୍ୟ ପ୍ରଭୁପାଦ ମହାରାଜ ଦେଇଛନ୍ତି, ଭଗବାନେ ଗ୍ରହଣ କରୁନାହାନ୍ତି ତାଙ୍କ କଥା କହିଁ ଆମେ କହିବା, ଆଉ ଏତେ କହିବା, କେତେ ସୌଭାଗ୍ୟ ପ୍ରଦାନ କରିଛନ୍ତି ପ୍ରଭୁପାଦ ମହାରାଜ। ଏଇ ଯେଉଁ କଥା, ଏଇ ଭଗବାନଙ୍କ ଲୀଳାରେ ଆମେ ସାମିଲ ହୋଇଯାଉଛେ, ଆଜି ମଥୁରାରେ ଯେଉଁ ସବୁ ଲୀଳା ଚାଲିଛି ଆମେ କଥା ମାଧ୍ୟମରେ ସଙ୍ଗ କରୁଛେ, ପ୍ରଭୁପାଦ ମହାରାଜ କହନ୍ତି ଏଇଭଳି ଭାବେ ଦୁଇ ପ୍ରକାର ଆମେ ସଙ୍ଗ କରିବା, ଗୋଟେ ହେଉଛି ବପୁ ସଙ୍ଗ, ଗୋଟେ ହେଉଛି ବାଣୀ ସଙ୍ଗ। ଯେଉଁମାନେ ମଥୁରାବାସୀମାନେ ଭଗବାନଙ୍କ ବପୁ ସଙ୍ଗ କରୁଥିଲେ, ଆଉ ଭଗବାନଙ୍କ ଯେଉଁ ଲୀଳା ହୋଇଥିଲା ଆମ ପାଇଁ ସେ ସୌଭାଗ୍ୟ ଦେଇଛନ୍ତି ବାଣୀ ସଙ୍ଗ କରିବା ପାଇଁ, ବାଣୀ ମାଧ୍ୟମରେ ଆମେ ସେହି ସଙ୍ଗ କରିବା, ସେମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ଆମେ ସେହି ବର୍ତ୍ତମାନ ସେହି ସଙ୍ଗ କରି ସେହି ଆନନ୍ଦ ପ୍ରାପ୍ତ ହୋଇପାରିବା। ହୃଷ୍ଟ ଜନା, ଖାଲି ସେ ଜନାମାନେ ଆନନ୍ଦିତ ହେଉଥିଲେ ଆଉ ଆମେ ଆନନ୍ଦିତ ହେବା ନାହିଁ, ତା ନୁହଁ, ଏଇ ବାଣୀ ମାଧ୍ୟମରେ କଥା ମାଧ୍ୟମରେ ଆମେ ସେହି ଭଗବାନଙ୍କର ସଙ୍ଗ ଲାଭ କରୁଛେ ଏବଂ ହୃଷ୍ଟ ଆମେ ମଧ୍ୟ ଆନନ୍ଦିତ ହୋଇପାରିବା। ହୃଷ୍ଟ ଜନା ପତାକା ବି ଅଳଙ୍କୃତ, ଏହିଭଳି ଭାବରେ ଭଗବାନଙ୍କୁ ସ୍ୱାଗତ କରାଯାଉଛି। ନିର୍ଘୃଷ୍ଟ ବ୍ରହ୍ମଘୋଷେଣ, ବ୍ରହ୍ମବାଦୀମାନେ ଯେଉଁମାନେ ବେଦ ଅଧ୍ୟୟନ କରି ବେଦ ବ୍ରାହ୍ମଣ ସହସ୍ରେଭ୍ୟୋ ଶତ୍ରୁଦାଜ ବିଶିଷ୍ୟତେ, ଗରୁଡ଼ ପୁରାଣରେ ଶ୍ଳୋକଟି ଅଛନ୍ତି, ସବୁ ବ୍ରାହ୍ମଣ ସମାନ ନୁହନ୍ତି, ଆମ ମଧ୍ୟ ରହିଛି ହଳୁଆ ବ୍ରାହ୍ମଣ, ଶାସ୍ତ୍ରୀ ବ୍ରାହ୍ମଣ, ସବୁ କେତେ କଥା ରହିଛି। ଗରୁଡ଼ ପୁରାଣ ବ୍ରାହ୍ମଣାନାଂ ସହସ୍ରେଭ୍ୟୋ, ହଜାର ହଜାର ବ୍ରାହ୍ମଣମାନେ ଭିତରେ ଶତ୍ରୁଜାହାଜି ଯେଉଁମାନେ ଯଜ୍ଞ କରନ୍ତି, ଯାଜ୍ଞିକ ବ୍ରାହ୍ମଣ ହେଉଛି ଶ୍ରେଷ୍ଠ, ଶତ୍ରୁଜାହାଜି ସହସ୍ରେଭ୍ୟ ବେଦ ଯେଉଁମାନେ ବେଦ ପାଠ କରନ୍ତି ସେମାନେ ହେଉଛି ଶ୍ରେଷ୍ଠ, ଏବଂ ବେଦମାନ ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ସେମାନେ ହେଉଛି ଶ୍ରେଷ୍ଠ। ଗରୁଡ଼ ପୁରାଣରେ ସବୁଟି ଅଛନ୍ତି, ଆମର ସମୟ ନାହିଁ ଆଉ ଆଲୋଚନା କରିବା ନାହିଁ ସେ ବିଷୟରେ, କିନ୍ତୁ ଯେଉଁମାନେ ବ୍ରହ୍ମଘୋଷ ବେଦ ପାଠ କରୁଛନ୍ତି ପ୍ରଭୁପାଦ ମହାରାଜଙ୍କ କୃପାରୁ, ଆମକୁ ମଧ୍ୟ ସେ ବେଦ ପାଠ କରିବା ପାଇଁ ସୁଯୋଗ ଦେଉ, ସକାଳୁ ଉଠିଲେ ଆମେ ବେଦ ପାଠ କରୁଛେ, କ'ଣ ଅଙ୍ଗା ନିଜସ୍ୟ ସକଲେନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରଂ ଜଗାନ୍ତି ଆନନ୍ଦ ଚିନ୍ମୟ ସଦୁଜ୍ୱଳ ବିଗ୍ରହସ୍ୟ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ପ୍ରଭୁପାଦ, ଭଗବତ ଧାମକୁ ଯିବା କ'ଣ ଏଇଭଳି ଭାବରେ ଯିବା, ଅମ୍ଳେଚ୍ଛ ହେଇକିରି ଯିବା, ବହୁତ ସୁନ୍ଦର ଭାବରେ ସଭ୍ୟ ହେଇକିରି ଆମେ ଭଗବତ ଧାମ ଯିବା, ଭଗବତ ଧାମ ଯିବା ପାଇଁ ବ୍ୟବସ୍ଥା କରିଛନ୍ତି, ଇଏ ଖାଲି ଥିଓରି ନୁହଁ ପ୍ରାକ୍ଟିକାଲ ଜୀବନରେ ଏଇଟା ଆମେ ପ୍ରାପ୍ତ ହେବା। ପ୍ରଭୁପାଦ ମହାରାଜ ସବୁବେଳେ କହନ୍ତି ଗୋ ବ୍ୟାକ୍ ଟୁ ଗଡ୍ ଦିସ୍ ଲାଇଫ୍, ଏହି ଜୀବନରେ ଆମେ ଚାଲିଯିବା, ସବୁ ପ୍ରକାର ବ୍ୟବସ୍ଥା ହେଇ ଖାଲି ସେଇଠି ଗଲେ ଆନନ୍ଦ ନେବା, ଏଠି ଆନନ୍ଦ ପ୍ରାପ୍ତ ହୋଇପାରିବେନି ତା ନୁହଁ, ଏଠି ମଧ୍ୟ ରହିଛି, ଇଏ ମଧ୍ୟ ବୈକୁଣ୍ଠ, ଇଏ ମଧ୍ୟ ଭଗବାନ ଧାମ ନିକେତନ ନିର୍ଗୁଣ ଭବେତ, ଭଗବାନ ଧାମ ମଧ୍ୟ ଏଇଟା ଆମେ ବୈକୁଣ୍ଠରେ ରହିଛେ, ଭଗବାନ କଥା ବୈକୁଣ୍ଠ କଥା ଶ୍ରବଣ କରୁଛେ। ଏଇଭଳି ଭାବରେ ଭଗବାନ ଯେଉଁ ଆସୁଛନ୍ତି ବେଦ, ବେଦ ହେଉଛନ୍ତି ଭଗବାନ ନିଶ୍ୱାସ ଯାହା ଦେଉଛନ୍ତି ଏ ଭୌତିକ ଜଗତକୁ କେମିତି ଜୀବନ ଧାରଣ କରିବା, ସେଥିପାଇଁ ବେଦର ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ଆର୍ଯ୍ୟ ବେଦ ଅନୁସାରେ ବେଦ ମାର୍ଗରେ ଯେଉଁମାନେ ଜୀବନ ଯାପନ କରନ୍ତି ସେମାନେ ହେଉଛନ୍ତି ଆର୍ଯ୍ୟ, ଆଉମାନେ ସବୁ ଅନ୍ୟମାନେ ଅନ୍ୟାର୍ଯ୍ୟ। ପ୍ରଭୁପାଦ ମହାରାଜ ଆମକୁ ଆର୍ଯ୍ୟ କରିବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି, ବେଦ ମାର୍ଗ ବ୍ୟବସ୍ଥା କରିଛନ୍ତି, ବିଧି ରହିଛନ୍ତି। ଆମେ ଯଦି ବେଦ ନ ଶୁଣିବା ଆଉ କ'ଣ ଆର୍ଯ୍ୟ ହେଇପାରିବା କେଉଁଭଳି ଭାବରେ, ଆମେ ଯେଉଁ ଅନାର୍ଯ୍ୟକୁ ସେ ଅନାର୍ଯ୍ୟ ରହିଲେ। ତେଣୁ ବ୍ରହ୍ମଘୋଷଣ କୌତୁକା ବଦ୍ଧ ତୋରଣା, ଇଏ ଗୋଟିଏ ଉତ୍ସବ କୌତୁକ ଏବଂ ବଦ୍ଧ ତୋରଣା, ବିଭିନ୍ନ ସ୍ଥାନରେ ତାଙ୍କୁ ସବୁ ସ୍ୱାଗତ ଜଣାଯାଉଛି, ତୋରଣ କରାଯାଇଛି, ତୋରଣ କରାଯାଇଛି। ଯେମିତି ପ୍ରାଇମ୍ ମିନିଷ୍ଟର ଆସିଲେ ବିଭିନ୍ନ ସ୍ଥାନରେ ତୋରଣ କରାଯାଏ, ତାଙ୍କୁ ସ୍ୱାଗତ କରାଯାଏ, ଭଗବାନ ମଧ୍ୟ ସେଇଭଳି ଭାବରେ ସ୍ୱାଗତ କରାଯାଉଛି, ତୋରଣ ନିର୍ମାଣ କରାଯାଇଛି। ଏଇଭଳି ଭାବରେ ଭଗବାନ ପ୍ରବେଶ କରୁଛନ୍ତି। ଚାଲିବ କଥା ଆସନ୍ତାକାଲି ଆମେ ପ୍ରଭୁ କହିବେ, ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭକୁନ୍ଦ କି ନିତାୟ।